श्रीमद्भागवतम दशम स्कंद षाठी अध्याय श्लोक 32। शैवं भगवता राजन् शैवं भगवता राजन् वैदर्भी परिशांत्विता वैदर्भी परिशांत्विता ज्ञान्त्वा तत्परिहासोक्तिं ज्ञान्त्वा तत्परिहासोक्तिं प्रियत्यागभयंजहो प्रियत्यागभयंजहो शैवं भगवता राजन् वैदर्भी परिशांत्विता ज्ञान्त्वा तत्परिहासोक्तिं प्रियत्यागभयंजहो। श्रीशुक उवाच शैवं भगवता राजन् वैदर्भी परिशांत्विता ज्ञान्त्वा तत्परिहासोक्तिं प्रियत्यागभयंजहो। शिशुक उवाच शैवं भगवता राजन् वैदर्भी परिशांत्विता ज्ञान्त्वा तत्परिहासोक्तिं प्रियत्यागभयंजहो। श्लोकानुवाद। श्री सुखद गोस्वामी कहले हे राजा, रानी वैदर्भी श्री भगवान के निकटर संपूर्ण सांत्वना प्राप्त हले एवं जानीपारे जे से कथा गुड़िक परिहास स्थल ही कहते प्रियतम जे परित्याग करे यही भय त्याग कले। कृष्ण अवस्थ भक्त सज्जन बंद मातृवृंद आपण मान भागवत कथ स्वागत जना जाऊँगी। ये दशम स्कंद षाठी अध्याय ये अध्याय हूँ भगवान श्रीकृष्ण राणी रुक्मिणी को उत्त्यक्त कले। भगवान कर जो थट्टा परिहास कले से मध्य दिव्य से साधारण कथा नु भौतिक जगत जिते इम्पोर्टेंट कथा हेले जरूरी कथा टप प्राय टप इमरजेन्सी कथा जो रही सब किंतु सीए आम किसी साहय करना आमको भौतिक जगत में बांधिक रख किंतु भगवान कर जो छलना कले हस हसिले परिहास कले यहाँ आम को भगवत भौतिक जगत रु उद्धार कर ये हूँ भगवान दिव्यता। भगवान जहाँ कहले सब दिव्य भगवान दिव्य उक्ति भगवान परिहास करुले पत्नी सहित परिहास करुले भाव में भौतिक जगत में आम देखुचे समस्ते परिहास कर स्त्री पुरुष स्वामी स्त्री परिहास चलती किंतु से परिहास उक्ति शुणिले आम कौन सी लाभवान हो पारना किंतु ये भगवान जो परिहास उक्ति यहाँ शुणिले आम भगवत धाम को जी ये हूँ भागवत महात्म्य भगवान कथार महात्म्य हूँ यहाँ भगवान आ पूर्व कहले अयंगी परम लाभ ये हूँ श्रेष्ठ लाभ अयंगी परम लाभ गृहेशु गृह मेधी नाम गृह मेधी गृहस्थ गृह मेधी दुईटी शब्द रही साधारणतः समस्त गृह मेधी गृह भितर रहीकि गृहस्थ धर्म पालन करूना से गृह मेधी पंच पंच सुना पंच प्रकार हिंसा कार्य हिंसा करीवहत्या कर गृह मेधी से मानी भागवत आरंभ में सुखदेव गोस्वामी से कथा कहले परीक्षित महाराज प्रश्न पचारे प्रथम स्कंद 19 अध्याय कौन मोर कर्तव्य एवं कौन मोर कर्तव्य नुह यही जिनस पचारे से प्रश्नर उत्तर भागवत आरंभ में द्वितीय स्कंद प्रथम अध्याय सुखदेव गोस्वामी कहते लोक मैंने जहाँ करने कथा नुह ता कर गृह मेधी समस्ते किए तो चिंता करना गृह रिटायर करेंगे बोली बान प्रश्न ने गृह भितर रे वृद्ध हवा मृत्यु पर्यंत गृहस्थ हो गृह मेधी रे तेणु जो रही सब नियम कानून रही सब किसी जानती ना से भागवत आरंभ से कथा कहले सुखदेव गोस्वामी बहुत मन दुख रहा कहते परीक्षित श्रुतभ्यादिन राजेन्द्र नृणांशंति सहस्रश अपश्यत आत्मतत्व गृहेशु गृह मेधिना ହଜାର ହଜାର କଥା ଶୁଣୁଛନ୍ତି ସକାଳୁ ଉଠିକିରି ବେଡ଼୍ଟି ପିଇକିରି ଆରମ୍ଭ କରିବେ କଥା ଶୁଣିବାର କ'ଣ ନ୍ୟୁଜ୍ ହେଲା ଲେଟେଷ୍ଟ ନ୍ୟୁଜ୍ ସମାଜ ସବୁ ଧରିକିରି ସବୁ ପଢ଼ିବେ ଏଇଭଳି ଭାବେ ତାଙ୍କର ସମୟ ଯାଉଛି ସତ ବିହାଦିନୀ ରାଜେନ୍ଦ୍ର ନୁଣାଙ୍କସନ୍ତି ସହସ୍ର ହଜାର ହଜାର କଥା ଶୁଣୁଛନ୍ତି ବହୁତ କଥା ତାଙ୍କର ଆଲୋଚନା କରୁଛନ୍ତି ସେସବୁ ଚାଲିଛି କିନ୍ତୁ ଅପଶତ ଆତ୍ମତତ୍ଵ ଆତ୍ମତତ୍ଵ ବିଷୟରେ କିଛି ସେମାନଙ୍କର କୌଣସି ଚିନ୍ତା ନାହିଁ ଗୃହେଶୁ ଗୃହମେଧି ନା ଶତକଡ଼ା ଅନେଶତ ଭାଗ ଲୋକ ହେଉଛନ୍ତି ଏଇ ଗୃହମେଧି ଗୃହ ଭିତରେ ରହିକିରି ଗୃହସ୍ଥର କର୍ତ୍ତବ୍ୟ ଜାଣିନାହାନ୍ତି ଗୃହମେଧି ହିଂସା କାର୍ଯ୍ୟ କରୁଛନ୍ତି ତେଣୁ ତାଙ୍କର ଜୀବନ କ'ଣ ହେବ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିଲେ ପୁଣି ଅଧୋଗତି ହୋଇଯିବ ହରି ହରି ବିଫଲେ ଜନମ ଗୋଆଇନୁ ଏ ବିଫଲେ ଜନମ ଗୋଆଇନୁ ମନୁଷ୍ୟ ଜନ୍ମ ପାୟା ରାଧାକୃଷ୍ଣ ନା ଭଜିଆ ମନୁଷ୍ୟ ଜନ୍ମ ପାୟା ରାଧାକୃଷ୍ଣ ନା ଭଜିଆ ଜାଣିଆ ଶୁନିଆ ବିଷ ଖାଇନୁ ଜାନିଆ ଶୁନିଆ ବିଷ ଖାଇନୁ ହରି ହରି ବିଫଲେ ଜନମ ଗୋଆଇନୁ ହରି ହରି ବିଫଲେ ଜନମ ଗୋଆଇନୁ ଜାନିଆ ଶୁନିଆ ବିଷ ଖାଇନୁ ଆମ ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ ବହୁତ ଡ୍ରାମାଟିକାଲି କଥାଟି କହୁଥିଲେ ସେଠି ଲେଖା ହେଇଛି ପୟଜନ ପୟଜନ କହିଲେ ଏଇଠି ସେଇଟା ଗ୍ରହଣ କରିବା କଥା ନୁହଁ ପିଇବା କଥା ସେବନ କରିବା କଥା ନୁହଁ କିନ୍ତୁ ତଥାପି ସେ ଟେକୁଛି ସେ ପୟଜନ ବଟଲକୁ ପିଇବା ପାଇଁ ଏବଂ ଅନ୍ୟମାନେ ବି କହୁଛନ୍ତି ସେଇଟା ପିଅନା ପୟଜନ ହେଲେ ବି ସେ ଶୁଣୁନାହାନ୍ତି ପୟଜନ ପିଉଛନ୍ତି ତେଣୁ ଯାହା ଅବସ୍ଥା ହେବ ସେଇଭଳି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକିରି ମନୁଷ୍ୟ ଜନ୍ମର ପ୍ରକୃତ ଲାଭ ଜାଣିପାରିଲେ ନାହିଁ ମନୁଷ୍ୟ ଜନ୍ମରେ ଅଧିକାଂଶ ଶତକଡ଼ା ଅନେଶତ ଭାଗ ଲୋକ ଭାଗବତମରେ ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କର ମନ ଦୁଃଖ ହେଉଛି ଏଇଟା ତାଙ୍କର କୌଣସି ଦୁଃଖ ନାହିଁ ଏକମାତ୍ର ଦୁଃଖ ହେଉଛି ଜୀବମାନେ ଯେଉଁଭଳି ଭାବରେ ଭୌତିକ ଜଗତରେ ରହିକି ଘୁରି ବୁଲୁଛନ୍ତି ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି ଏଇଟା ତାଙ୍କର ଦୁଃଖ ନହେଲେ ତାଙ୍କର ଅନ୍ୟ କୌଣସି ଦୁଃଖ ନଥାଏ ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହିଲେ ଗୃହମେଧି କିନ୍ତୁ ଭଗବାନ ନିଜକୁ ଗୃହମେଧି ବୋଲି କହୁଛନ୍ତି ଭଗବାନ ଗୃହମେଧି କେମିତି ହେବେ ଭଗବାନ ସେ ତାଙ୍କର କୌଣସି ଭୌତିକ ବସ୍ତୁ ନାହିଁ ତେଣୁ ଆ ପୂର୍ବ ଶ୍ଳୋକରେ ଆମେ ଗତକାଲି ଆଲୋଚନା କରାଯାଇଥିଲା ଏଇଟା ଅୟଂ ହି ପରମ ଲାଭ ସାଧାରଣତଃ ଗୃହସ୍ଥମାନଙ୍କର ସେମାନେ ଭାବନ୍ତି ଏଇ ପୁରୁଷ ଲୋକମାନେ ସ୍ତ୍ରୀ ଲୋକମାନଙ୍କ ସହିତ ଥଟା ପରିହାସ କରିବେ ଆପଣ ଦେଖିବେ ଯାଉଥିବେ ଟ୍ରେନ୍ରେ ଯାଉଥିବେ ବସ୍ରେ ଯାଉଥିବେ ଯଦି ସ୍ୱାମୀ ସ୍ତ୍ରୀ ବସିଥିବେ ତାଙ୍କ ଭିତରେ କଥା ଚାଲିଥିବ ସେ ହେବ ନାହିଁ ଏଇଭଳିଆ ଥଟା ପରିହାସ ଚାଲିଥିବ ସେ ଚିନ୍ତା କରୁନାହାନ୍ତି ଅନ୍ୟମାନେ ଅଛନ୍ତି କ'ଣ ଶୁଣିବେ କ'ଣ ଭାବିବେ ସେ କଥା ଚିନ୍ତା ନାହିଁ ତାଙ୍କର ନିର୍ଲଜ୍ଜ ନିର୍ଲଜ୍ଜ ଭଳି ସେମାନେ କାର୍ଯ୍ୟ କରନ୍ତି ତାଙ୍କ ଲଜ୍ଜା ଚାଲିଯାଇଥାଏ ତେଣୁ ଏଠି ଭଗବାନ କହୁଛନ୍ତି ଗୃହବେଦୀମାନେ ଏଇଭଳି ଭାବରେ ଭଗବାନ ଦେଖାଉଛନ୍ତି ତାଙ୍କର ଆଚରଣରେ ଦେଖାଉଛନ୍ତି ଗୃହମେଧିମାନେ ଏଇଭଳି ଭାବରେ ଜୀବନଯାପନ କରନ୍ତି ତେଣୁ ଅୟଂ ହିଁ ପରମ ଲାଭ ଗୃହ ଜୀବନରେ ଗୃହସ୍ଥ ଜୀବନରେ ତାଙ୍କର ଏଇଟା ହେଉଛି ଶ୍ରେଷ୍ଠ ଲାଭ ଏଇ ଯେଉଁ ଟିକିଏ ଥଟା ପରିହାସ କରିବେ ଏଇ ଯେଉଁ ସୁଖ ପ୍ରାପ୍ତ ହେବେ ଥଟା ପରିହାସ କଲେ ସ୍ତ୍ରୀ ତାଙ୍କର ସ୍ତ୍ରୀ ତାଙ୍କର ଟିକିଏ ଉପରେ କ୍ରୋଧ ପ୍ରକାଶ କରିବେ ପ୍ରଣୟ କୋପ ଏଇଟା ତାଙ୍କର ଆନନ୍ଦ ଭଗବାନଙ୍କର ମଧ୍ୟ ସେଇଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି ଗୋବିନ୍ଦା 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 ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ହରେ। Hare Krishna, Krishna Krishna, Hare Hare. Hare Rama, Rama Rama, Hare Hare. Hare Krishna, Krishna Krishna, Hare Hare. Hare Rama, Rama Rama, Hare Hare. Hare Krishna, Krishna Krishna, Hare Hare. Hare Rama, Rama Rama, Hare Hare. Hare Rama, Rama Rama, Hare Hare. ତେଣୁ ଏହିଭଳି ଭାବରେ ଏ ଯେଉଁ ଭଗବାନ ଯେଉଁ ଥଟ୍ଟା ପରିହାସ କରୁଛନ୍ତି ସେମାନେ ଏଇଥିରୁ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଏ ଗ୍ରାମ୍ୟ କଥାରେ ଆନନ୍ଦ ସେମାନେ ହୁଅନ୍ତି। ଅପଶ୍ୟତ ଆତ୍ମତତ୍ତ୍ୱ, ଆତ୍ମତତ୍ତ୍ୱ ବିଷୟରେ କୌଣସି ଲୋକଙ୍କର ଧ୍ୟାନ ନାହିଁ। ସତକଡ଼ ଅନେଶତ ଭାଗ ଲୋକଙ୍କର ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, କେତେ ଉନ୍ନତ ଜନ୍ମ ପ୍ରାପ୍ତ ହେଇଛେ, ଏହି ଜନ୍ମରେ ଆମେ ଭବସାଗର ଉଦ୍ଧାର ପାଇପାରିବା, କିନ୍ତୁ ସେମାନେ ଜାଣୁନାହାନ୍ତି ଆମେ ବନ୍ଦୀ ହେଇକି ରହିଛୁ ବୋଲି, ଭବସାଗର ଉପଟୁବୁ ହେଉଛୁ ବୋଲି। ଭୌତିକ ଜଗତରେ ବିଭିନ୍ନ ଯେଉଁ ବିଭିନ୍ନ ଦୁଃଖ ରହିଛି ତାହାର ପ୍ରତିକାର ପାଇଁ ଚେଷ୍ଟା ଚାଲିଛି, ରିସର୍ଚ୍ଚ ଚାଲିଛି, ସବୁ ଚାଲିଛି। ଏ ଭୌତିକ ଜଗତରେ ରହିକରି ଆମେ ଆନନ୍ଦ ରହିବା ଏଇଭଳି ଭାବରେ, ଭୌତିକ ଜଗତରେ ରହିକରି ମଧ୍ୟ ଆନନ୍ଦ ରହିପାରିବା ତାର ଉପାୟ ଅଛି, ସେ ଉପାୟଟାକୁ ସେମାନେ ଗ୍ରହଣ କରୁନାହାନ୍ତି। ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ ପାଖକୁ ଗଲେ ସେମାନେ ସବୁ ଜାଣିବେ, କିନ୍ତୁ ତାଙ୍କ ନିଜର ରିସର୍ଚ୍ଚ ବଳରେ କ'ଣ ଜାଣିପାରିବେ? ସେମାନେ ଭୌତିକ ଜଗତରେ ଘୁରି ପଡ଼ୁଥିବେ। ଲୋକମାନେ ଏଇଭଳି ଭାବରେ ଯେଉଁ ଥଟ୍ଟା ପରିହାସ କରୁଛନ୍ତି, ଏଇଟା ହେଉଛି, ସେମାନେ ଭାବନ୍ତି ଏଇଟା ହେଉଛି ଗୃହସ୍ଥ ଜନ୍ମରେ, ଗୃହସ୍ଥ ଜୀବନରେ ଏଇଟା ହେଉଛି ଶ୍ରେଷ୍ଠ ଲାଭ। ଭଗବାନ ମଧ୍ୟ ସେ କଥା କହୁଛନ୍ତି, ଏଙ୍ଗ ହି ପରମ ଲାଭ ଗୃହେଷୁ ଗୃହମେଧି ନା ଜନ୍ ନର୍ମେଇ ରିୟତେ ଜାମ। ଏଠି ଭୁଲ ଅଛି ଟ୍ରାନ୍ସଲେ, ମାନେ ପ୍ରିଣ୍ଟିଂ ମିଷ୍ଟେକ୍। ଜନ୍ ନର୍ମେଇ, ନର୍ମ ନର୍ମ କହିଲେ ପରିହାସ, ଯେଉଁ ଜାମ, ଜାମ କହିଲେ ଗୋଟେ ପ୍ରହର, ତିନି ଘଣ୍ଟା, ତିନି ଘଣ୍ଟା ଏଇଭଳି ଭାବରେ ସେମାନେ ବିତେଇ ଦିଅନ୍ତି। ଜନ୍ ନର୍ମେଇ ଇୟତେ ଜାମ ପ୍ରିୟା ଭୀରୁ ଭାମିନୀ, ତାଙ୍କର ପତ୍ନୀକୁ ଏଇଭଳି ଭାବେ ଭୀରୁ ବୋଲି ଶବ୍ଦ ବ୍ୟବହାର କରୁଛନ୍ତି। ଭାମିନୀ ଭୀରୁ ଯେଉଁ ଭୟ କରିଗଲେ, ଇଏ ଯେଉଁ ଥଟ୍ଟା ପରିହାସ କଲେ, ଇଏ ଭାବିଲେ ଏଇଟା ସତ୍ୟ, କେମିତି ଜାଣିବେ ଜଣେ ଥଟ୍ଟା କରୁଛି କି ସତ କଥା କହୁଛି, କେମିତି ଜଣେ ଜାଣିବ? ଭଗବାନ, ସେ ଭଗବାନଙ୍କର କଥାରେ କୌଣସି ତ୍ରୁଟି ଆସିବ ନାହିଁ, ଭଗବାନଙ୍କର ବ୍ୟବହାରରେ, ଭଗବାନଙ୍କ ରୋଲ, ଭଗବାନଙ୍କ ଯେଉଁ କ'ଣ ଯେଉଁ କାର୍ଯ୍ୟ କରିବେ, ଯେଉଁଭଳି ଭାବେ ଲୀଳା କରିବେ, ସେଥିରେ ଜଣେ ଜାଣିପାରିବ ନାହିଁ ଇଏ ଭଗବାନ ଇଏ ମୋତେ ଥଟ୍ଟା କରୁଛନ୍ତି ନା ଏ ସତ୍ୟ କଥା କହୁଛନ୍ତି। ଆମେ କହିଥିଲୁ ସେଇଟା ଭାଗବତ ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନଙ୍କୁ ଜଣେ ଅବତାର, ସାଧାରଣ ବ୍ୟକ୍ତି ନୁହନ୍ତି, ଜ୍ଞାନ ଶକ୍ତିର ଅବତାର, କୁମାର, ଚାରି କୁମାର, ସନକ ସନାତନ ସନତ ସନନ୍ଦନ ସନତ କୁମାର, ଚାରି କୁମାର ଭଗବାନ, ଭଗବାନଙ୍କର ଏମାନେ ହେଉଛନ୍ତି କ'ଣ ଜ୍ଞାନ ଶକ୍ତିର ଅବତାର। କିନ୍ତୁ ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେମାନେ ଜୟ ବିଜୟଙ୍କୁ ଅଭିଶାପ ଦେଇଦେଲେ, ଭଗବାନ ଯେଉଁ କଥା କହିଲେ ସେ କଥାକୁ ସେମାନେ ବୁଝିପାରିଲେ ନାହିଁ, ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର ହୋଇକରି ମଧ୍ୟ ସେ କଥାକୁ ସେମାନେ ବୁଝିପାରିଲେ ନାହିଁ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଇଏ ଯେଉଁ ରହିଛି, ଇଏ ହେଉଛନ୍ତି ରୁକ୍ମିଣୀ, ଇଏ ଆଙ୍କର ଦକ୍ଷିଣ ଭାବ, ବାମ ଭାବ ଯଦି ହେଇଥାନ୍ତା ଯେମିତି ରାଧାରାଣୀ, ବା ଆମର ଯେଉଁ ରହିଛନ୍ତି କ'ଣ ତାଙ୍କ ନାଁ, ସେ ସତ୍ରାଜିତିଙ୍କ କନ୍ୟା ସତ୍ୟଭାମା, ତାହେଲେ ତାଙ୍କର ଅଲଗା ବ୍ୟବହାର ଆସିଥାନ୍ତା, କିନ୍ତୁ ଦକ୍ଷିଣ ଭାବ ରହିଛି ତାଙ୍କର। ଇଏ ସେଟାକୁ ଭାବିଲେ ନାହିଁ ଇଏ ଥଟ୍ଟା କରୁଛନ୍ତି ବୋଲି, ଇଏ ଭାବିଲେ ସତ୍ୟ ଯାହା କହୁଛନ୍ତି, ସତ୍ୟଂ କ'ଣ ସର୍ବମେତଂ ଗୀତଂ ମାନି ଜନ୍ମାଙ୍କ ବଦସି କେଶବ, ଭଗବାନ ଅର୍ଜୁନ କହୁଛନ୍ତି, ଭଗବାନ ସେଠି କୌଣସି ଥଟ୍ଟା ପରିହାସ କରୁନଥିଲେ ଅର୍ଜୁନଙ୍କ ସହିତ ଭଗବତ ଗୀତାରେ, ବା ଯେଉଁ ଇଏ ଛଡ଼ା ଯେଉଁ ରହିଛି ମହାଭାରତ ଯୁଦ୍ଧରେ ଭଗବାନ ଥଟ୍ଟା ପରିହାସ କରୁନଥିଲେ। ଭଗବାନ ସେଥିପାଇଁ କହିଲେ ସତ୍ୟଂ ତେ ପ୍ରତିଜାନେ ପ୍ରିୟସିମେ। ଭଗବାନ ଯେଉଁ କଥା କହୁଛନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ୟାଜି ମାଂ ନମସ୍କୁରୁ, ଏଇ ଶ୍ଳୋକଟିକୁ ଦୁଇଥର କହିଲେ ଭଗବାନ। ନବମ ଅଧ୍ୟାୟ 34 ଶ୍ଳୋକରେ କହିଲେ, ପୁଣି 18 ଅଧ୍ୟାୟ 65 ଶ୍ଳୋକରେ କହିଲେ। ତେଣୁ ସେଠି କହିଲେ ସତ୍ୟଂ ତେ ପ୍ରତିଜାନେ ପ୍ରିୟସି, ମୁଁ ତୁମକୁ ସତ୍ୟ କଥା କହୁଛି, ରାଣ ଖାଇକିରି କହୁଛି, ତୁମେ ମୋର ଅତ୍ୟନ୍ତ ପ୍ରିୟ, ଏଥିରେ କୌଣସି ଥଟ୍ଟା ପରିହାସ ହେଉନାହିଁ। ଯୁଦ୍ଧକ୍ଷେତ୍ର ସେଠି ଥଟ୍ଟା ପରିହାସ ନୁହଁ, ଗୃହରେ ଏ ଥଟ୍ଟା ପରିହାସ ହେବ, କିନ୍ତୁ ଯୁଦ୍ଧ ସବୁଠି କ'ଣ ସବୁ ଜିନିଷ ଚଳିବ କି? କେଉଁଠି କେଉଁଟା ହେଇପାରିବ? ସ୍ଥାନ କାଳ ପାତ୍ର ରହିଛି। ଗୃହରେ ପତ୍ନୀଙ୍କ ସହିତ ଥଟ୍ଟା ପରିହାସ ହେଇପାରିବ, ଏ କଥାଟି କହିଥିଲେ ଆମର ଚିତ୍ରକେତୁ। ଭଗବାନ ଶ୍ରେଷ୍ଠ ଭକ୍ତ, ଭାଗବତର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ। ଚିତ୍ରକେତୁ ଯେତେବେଳେ ଦେଖିଲେ, ଚିତ୍ରକେତୁ ଏଭଳି ରାଜା ଥିଲେ, କୋଟିଏ ରାଣୀ ଥିଲେ ତାଙ୍କର, କିନ୍ତୁ ଗୋଟିଏ ପୁତ୍ର ନଥିଲେ। ତେଣୁ ଯାହା ହଉ, ଆମର ଯେଉଁ ରହିଛନ୍ତି ଅଙ୍ଗିରା ଋଷିଙ୍କ କୃପାରୁ ସେ ପୁତ୍ରଟି ପ୍ରାପ୍ତ ହେଲେ, କିନ୍ତୁ ଅନ୍ୟ ପତ୍ନୀମାନେ, ଯେଉଁ ଜ୍ୟେଷ୍ଠ ପତ୍ନୀଙ୍କର ପୁତ୍ର ସେଇଟି ହେଲା, ତେଣୁ ଅନ୍ୟ ପତ୍ନୀମାନେ 999,935 ତାକୁ ହତ୍ୟା କରିଦେଲେ ବିଷ ଦେଇକି। ତେଣୁ ତାପରେ ଯେତେବେଳେ ରାଜାଙ୍କର ଶୋକ ଆସିଲା, ସେହି ସମୟରେ ପୁଣି ଅଙ୍ଗିରା ଋଷି ଆସି ତାଙ୍କୁ ଜ୍ଞାନ ପ୍ରଦାନ କରୁଛି, ନାରଦ ମୁନିଙ୍କ ସହିତ ଆସିକିରି ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଯାହା ହଉ, ନାରଦ ମୁନି ତାଙ୍କୁ ଯେଉଁ ଜ୍ଞାନ ପ୍ରଦାନ କଲେ, 7 ଦିନରେ ସେ ଭଗବାନଙ୍କୁ ଦର୍ଶନ କଲେ। ଈଶ୍ୱର ମନ୍ତ୍ରରେ ଏତେ ରହିଛି କ୍ଷମତା ରହିଛି, ଭଗବାନଙ୍କୁ ଯେମିତି ଦର୍ଶନ କରିପାରିବ। ନାରଦ ମୁନି ମଧ୍ୟ ସେଇଭଳି ଭାବରେ ଭଗବାନ ଦର୍ଶନ କରିଥିଲେ। ତେଣୁ ଭଗବାନ ଯେତେବେଳେ ଶଙ୍କର୍ଷଣଙ୍କୁ ଦର୍ଶନ କଲେ, ସେତେବେଳେ ସେ ଗୋଟେ କ'ଣ ସିଦ୍ଧ ଦେହ ପ୍ରାପ୍ତ ହେଇଗଲେ, ବିଦ୍ୟାଧର୍ମମାନଙ୍କର କ'ଣ ବିଦ୍ୟାଧର୍ମମାନଙ୍କର ଲିଡ଼ର ହେଇଗଲେ, ସିଏ ନେତା ହେଇଗଲେ। ଏବଂ ବିଦ୍ୟାଧରୀମାନଙ୍କ ସହିତ ଭଗବାନ ଦେଇଥିବା ପ୍ରଦତ୍ତ ବିମାନରେ ଚାରିଆଡ଼େ ବୁଲୁଥିଲେ, ଭଗବାନଙ୍କର ଗୁଣଗାନ କରିକି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ଯେତେବେଳେ ଶିବଜୀ ବସିଛନ୍ତି କୈଳାସ ପର୍ବତରେ, ଭଗବାନ କଥା କହୁଛନ୍ତି, ବରଗଛ ରହିଛି 100 ଯୋଜନ ବିସ୍ତୃତ, 75 ଯୋଜନ ଉଚ୍ଚ, ଏଭଳି ବରଗଛ ରହିଛି, ପଟଗଛ ମୂଳରେ ରହିଛନ୍ତି ଭଗବାନ ଶିବଜୀ, ଭଗବାନ କଥା କହୁଛନ୍ତି, ପାର୍ବତୀ ତାଙ୍କ ଜଙ୍ଗରେ ବସିଛନ୍ତି, ତାଙ୍କ କୂଳରେ ବସିଛନ୍ତି। ଏଇଟାକୁ ଦେଖିକିରି ପରିହାସ କରିଦେଲେ, ଥଟ୍ଟା ପରିହାସ କରିଦେଲେ। ଇଏ ତାଙ୍କର ଗୁରୁ ଭାଇ ହେବେ, ଗୁରୁ ଭାଇ ଭିତରେ, ଭାଇ ଭାଇ ଭିତରେ ଥଟ୍ଟା ପରିହାସ ଚଳିବ, ସମସ୍ତଙ୍କ ସହିତ ଥଟ୍ଟା ପରିହାସ ହେଇପାରିବ ନାହିଁ, ସ୍ୱାମୀ ସ୍ତ୍ରୀ ଭିତରେ ଥଟ୍ଟା ପରିହାସ ହେଇପାରିବ, ଭାଇ ଭାଇ ଭିତରେ ହେଇପାରିବ, କିନ୍ତୁ ସମସ୍ତଙ୍କ ଭିତରେ ଗୁରୁ ଶିଷ୍ୟଙ୍କ ଭିତରେ ହେଇପାରିବ ନାହିଁ ଥଟ୍ଟା ପରିହାସ। ତେଣୁ ଯାହା ବି ହଉ, ଭାଇ ଭାଇ ଭିତରେ ସେ ଶଙ୍କର୍ଷଣଙ୍କର, ସିଏ ମଧ୍ୟ ଶିବଜୀ ହେଉଛନ୍ତି ଭକ୍ତ, ଇଏ ମଧ୍ୟ ଭକ୍ତ, ଏ କହିଦେଲେ, ଏ କଥାଟାକୁ ବୁଝିପାରିଲେ ନାହିଁ। ଶିବଜୀ ବୁଝିପାରିଲେ, କିନ୍ତୁ ପାର୍ବତୀ ବୁଝିପାରିଲେ ନାହିଁ। ସେ ତାଙ୍କୁ ଅଭିଶାପ ଦେଇଥିଲେ, ତମେ ଯାହା ତମେ କ'ଣ ତମେ ଅସୁରଜନୀ ପ୍ରାପ୍ତ ହୁଅ, ଅସୁରଜନୀ ପ୍ରାପ୍ତ ହୁଅ, ଏଇଭଳି ଭାବରେ ସେ ବୃତ୍ରାସୁର ହେଇଗଲେ, ଏ କଥା ସବୁ ରହିଛି। ତେଣୁ ଇଏ କେଉଁଠି ସ୍ଥାନ କାଳ ପାତ୍ର ନେଇକିରି କେଉଁଠି କ'ଣ କଥା କୁହାଯିବ? ଭଗବତ ଗୀତାରେ ଯେତେବେଳେ ଭଗବାନ କହୁଛନ୍ତି, ସିରିୟସ୍ ମୁଡ଼୍ରେ କହୁଛନ୍ତି, ସେଠି କୌଣସି ଥଟ୍ଟା ପରିହାସର ପ୍ରଶ୍ନ ଆସୁନାହିଁ। ତେଣୁ ଭଗବାନ ମଧ୍ୟ ପ୍ରତିଜ୍ଞା କରି କହିଲେ, ନବମ 68 ଅଧ୍ୟାୟ 65 ଶ୍ଳୋକରେ, ଯେ ସର୍ବମେତଂ ଗୀତଂ, ମୁଁ ତୁମକୁ ସତ୍ୟ କଥାକୁ, ସତ୍ୟଂ ତେ ପ୍ରତିଜାନେ ପ୍ରିୟସିମେ, ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି, ତୁମେ ଯେହେତୁ ମୋର ଅତ୍ୟନ୍ତ ପ୍ରିୟ। କିନ୍ତୁ ଏଠି ମଧ୍ୟ ରୁକ୍ମିଣୀ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, କିନ୍ତୁ ଏଠି ସେ ପରିହାସ କରୁଥିଲେ, ଏଠି ସତ୍ୟ କଥା କହୁନଥିଲେ। କେଉଁଠି କେଉଁ ପରିସ୍ଥିତି ରହିଛି? ଭଗବାନ ବାମନ ଦେବ, ବାମନ ଦେବ ଭଗବାନ ସିଏ, କିନ୍ତୁ ତଥାପି ସେ ଛଳନା କଲେ, ଭଗବାନ ଛଳନା କଲେ। ଯେଉଁ କୁହାଯାଇଛି ଜୟଦେବ ଗୋସ୍ୱାମୀ ତାଙ୍କର ଦଶାବତାରରେ ବର୍ଣ୍ଣନା କରିଛନ୍ତି, ଅଳି ମାଧୁତ ବାମନ ପଦନ ଖନି ରଜନିତ ଜନ ପାବନ କେଶବଧିତ ବାମନ ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ। हरे जगदीश हरे। भगवान छोड़ना करी कथा कहले, छोड़ धर्म कहले भगवान, हेले मध्य ये परीक्षा नौले, परीक्षा करुले बड़ी महाराज कर परीक्षार पास हो गल परीक्षार पास होगी जड़े कौन महापुरुष हो गले जो रही द्वादश महाजन रही भितर जन महाजन हो गले परीक्षार पास कर गले फेल हो जाते महाजन हो पार नी भाव भगवान परीक्षा ने परीक्षा ब्रह्मा बुझीपारे ना। ब्रह्मा कहले प्रभु आपन को जे पत्र टे फूल टे दिखती आपके बिक्री हो जाती ये सब देदे आपन को किंतु ये कौन बंधन हबार योग्य बंदी कले भगवान सब नहींक्री पुणी बंदी कले। परीक्षित महाराज प्रश्न टे पचार अष्टम स्कंद पंद्रह अध्याय कहीं भगवान एभली कले सबकि बंदी कले ये भगवान भगवान लीला बुझा तो सहज नुह। तेणु जड़े उपयुक्त गुरु पाखु जाकि साधु शास्त्र गुरु एम पाक जा बुझा पड़ भगवान लीला किभली भाव में केत कौन कर बुझीपारे ना। ये रुक्मिणी सहित थट्टा थट्टा प्रयास करुले कि रुक्मिणी भावे सीरीयसली कौन भगवान से भगवान के लीला रही थट्टा चाहते थट्टा कला भाई कही हसिक कथा कहते सी बुझी था ना ये थट्टा बोली किंतु भगवान एभली सीरीयसली कथा कहले रुक्मिणी भावे सीरीयसली कौन भगवान से भगवान व्यवहार कौन त्रुटि आसब ना। भ्रम प्रमाद विप्र विश्वाकरणा पाठ चार दोष रही बद जीवर किंतु भगवान के दोष ना। जहाँ भी हो भाव जो भगवान कहीदे कथा रुक्मिणी मूर्छा हो गल रुक्मिणी भावे सत्य कथा मत त्याग करदे ये रुक्मिणी होती सीतादेवी सीतादेवी को भगवान त्याग करदे भगवान रामचंद्र मर्यादा पुरुषोत्तम किंतु ये होती प्रेम पुरुषोत्तम लीला पुरुषोत्तम प्रेम पुरुषोत्तम होती भगवान चैतन्य महाप्रभु भगवान कृष्ण होती लीला पुरुषोत्तम ये लीला कर तेणु ये मर्यादा ना मर्यादा को उल्लंघन करगवान किंतु भगवान रामचंद्र कौन सी मर्यादा को उल्लंघन करना से मर्यादा पुरुषोत्तम सी तेणु सी आदेश देदे लक्ष्मण को जाओ सीता निर्वासन दे दि लक्ष्मण भाविले ना ना ये थटा कर भगवान मर्यादा पुरुषोत्तम भगवान लीला को ये सहज बुझीहब ना भगवान लीलार तत्व को बुझाक पड़ तत्व सब रही भगवान जहाँ सब लीला कर सब तत्व रही तत्वित मान से तत्व को प्रकाश करती तेणु लक्ष्मण देव छाड़ी आस सीता निर्वासन देदे सीता से ही सीता बर्तमान रुक्मिणी रूपे आेणु सी मत चिंता कले से कहीदे निर्वासन दे बर्तमान मत से करे कि भय करगले ये सब कथा रही तेणु जा हो भगवान भगवान जो प्रयास करुले ये बुझीपारे ना रुक्मिणी भगवान जदि चाहिए था जनवाई तेरे रुक्मिणी जान था भगवान चाहूल एभली भाव प्रयास कर क्रोध उत्पन्न करने कि क्रोध उत्पन्न करें ना ये भगवान गोटे दृष्टि देखा गल गोटे भगवान फेलियर यहाँ हो गला भगवान फेलियर हो गला भगवान चाहूले जो भाई भाव सत्यभामा सहित भा राधाराणी सहित गोपी मान सहित जो विभिन्न प्रकार थटा प्रयास करती मधुरया गिरा बलगु बाखया बुध मनो गया पुष्करे क्षणम विधि करी रिमा वीरमुहति अधर सिधुना पाय सुना। भगवान मधुरया गिरा बहुत सुंदर कथा भगवान कर भगवान ठूर आ किए अधुर मधुर किए कहीपरिवे मधुर सबकि मधुर ताकर छलना मध्य मधुर ताकर चाली मधुर ताकर हस मधुर ताकर सबकि मधुर मधुराधिपते अखिल मधुरम अखिल मधुराधिपते सी मधुर सी सबकि मधुर ताकर तेणु यही जो भगवान जो कहले रुक्मिणी देवी मूर्छा हो गले मूर्छा हो गला पर भगवान चिंता आसला अरे मोर भूल हो गला ତେଣୁ ସେ ସବୁ କହିଲେ ମୁଁ ତୁମକୁ ପରିହାସ କରୁଥିଲି ଭୀରୁମାମିନୀ ଆଜ୍ଞା ହି ପରମ ଲାଭ ଆ ପୂର୍ବ ଶ୍ଳୋକରେ ଏଇଟା ବର୍ଣ୍ଣନା କରେ ଗୃହେଶୁ ଗୃହ ମେଦିନା ଜନ୍ମେ ହି ଏତେ ଜାମ ପ୍ରିୟା ଭୀରୁମାମିନୀ ଭଗବାନ କଥାର ଅନେକ ଅର୍ଥ ରହିଛି ଭଗବାନ ସିଏ ଏଇ କଥାଟି କହିଥିଲେ ନା କିଏ ନାରଦ ମୁନି ଯେତେବେଳେ ପ୍ରଚେତାମାନେ ଯେଉଁ ଦକ୍ଷ ଯେ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ଏକ୍ସପର୍ଟ ଦକ୍ଷ ଅର୍ଥ ହେଉଛି ଏକ୍ସପର୍ଟ ହଁ ତେଣୁ ସେ ଶିବଜୀଙ୍କ ବିରୁଦ୍ଧରେ ଯେଉଁ କଲେ ଦୋହ ପ୍ରତି କ'ଣ ତାଙ୍କ ପ୍ରତି ଯେଉଁ ଅପରାଧ କଲେ ସେଥିପାଇଁ ତାଙ୍କର ଶରୀର ତ୍ୟାଗ କରିବାକୁ ପଡ଼ିଲା ପୁଣି ସେ ଗୋଟେ ଛାଗର ମସ୍ତକ ପ୍ରାପ୍ତ ହୋଇଥିଲେ ପୁଣି ସେଇଟା ମଧ୍ୟ ତ୍ୟାଗ କରିକିରି ପ୍ରଚେତାମାନ ପୁତ୍ର ହେଇକି ଆସିଥିଲେ ତେଣୁ ତାପରେ ସେ ଭଗବାନଙ୍କର ଆରାଧନା କରିକିରି 10,000 ପୁତ୍ର ସନ୍ତାନ ସୃଷ୍ଟି କରିଥିଲେ ହର୍ଯ୍ୟସ୍ୱମାନଙ୍କୁ କହିଲେ ତୁମେ ମଧ୍ୟ ପୁତ୍ର ସନ୍ତାନ ସୃଷ୍ଟି କର ଏଇଭଳି ଭାବରେ ଯେତେବେଳେ ସେମାନେ ଯାଇକିରି ତପସ୍ୟା କରୁଛନ୍ତି ସେଇଠି ଆସିକିରି ନାରଦ ମୁନି ତାଙ୍କୁ କହିଲେ ଏଇଭଳି ଭାବରେ 10 କୁଟ ବାକ୍ୟ କହିଲେ ତା ଦେହରେ ଏଇ କଥାଟି ରହିଛି ଗୋଟେ ଏଭଳି ହଂସ ଦେଖିଛ ଯେଉଁ ହଂସର ବିଚିତ୍ର ବାକ୍ୟ ରହିଛି ସେଇ ହଂସ ହେଉଛି ଭାଗବତମ ଭାଗବତମରେ ଅନେକ ଅର୍ଥ ଆସିବ ଅନେକ ପ୍ରକାର ଅର୍ଥ ଆସିବ ତେଣୁ ଏଇଠି ରୁକ୍ମିଣୀ ଦେବୀ ଯେଉଁ ଭଗବାନ ଯେଉଁ ପରିହାସ କରିଥିଲେ ରୁକ୍ମିଣୀ ଦେବୀ ତାକୁ ସତ୍ୟରେ ପରିଣତ କରିଦେବେ ରୁକ୍ମିଣୀ ଦେବୀ ସିଏ ପରିହାସକୁ ମଧ୍ୟ ସତ୍ୟରେ ପରିଣତ କରିଦେବେ ଲକ୍ଷ୍ମୀ ଦେବୀ ତାଙ୍କର ଜ୍ଞାନ ରହିଛି ସେଇଭଳି ଭାବରେ ଏ ଭାଗବତମ ଶାସ୍ତ୍ର ସାଧାରଣ ଶାସ୍ତ୍ର ନୁହଁ ଆର ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଅନେକ ଅର୍ଥ ରହିଛି ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ କହିଲେ ଏଇଠି ଏଇ ଶ୍ଳୋକରେ କୁହାଯାଉଛି 32 ଶ୍ଳୋକରେ ଶିଶୁକ ଉବାଚ ଶୁକଦେବ ଗୋସ୍ୱାମୀ ଏଇଠି କହୁଛନ୍ତି କେଉଁଠି ଡାଇରେକ୍ଟ ରିଲେ କରୁଛନ୍ତି କେଉଁଠି ନିଜେ କହୁଛନ୍ତି ଯେତେବେଳେ ଯେଉଁଠି ଦରକାର ପଡ଼ିବ ଡାଇରେକ୍ଟ ଯେମିତି ଆମେ ନ୍ୟୁଜ୍ ଶୁଣୁଛେ ବର୍ତ୍ତମାନ ଆମେ ଦିଲ୍ଲୀରୁ ଆପଣଙ୍କୁ ଡାଇରେକ୍ଟ ରିଲେ କରୁଛୁ କଥା ସେଇଭଳି ଭାବରେ ଭାଗବତରେ ଏଇଭଳି ଭାବରେ କଥା ସବୁ ରହିଛି ଶୁକଦେବ ଗୋସ୍ୱାମୀ କହୁଛନ୍ତି କିନ୍ତୁ ଏଇଟା ଆମେ ଶୁଣୁଛେ ସ୍ୱର୍ଣ୍ଣକ ଋଷିଙ୍କର କ'ଣ ଆମର ସୁତ ଗୋସ୍ୱାମୀଙ୍କ ଠାରୁ ଶୁଣୁଛେ ତେଣୁ ସୁତ ଗୋସ୍ୱାମୀ ରିଲେ କରୁଛନ୍ତି ଶୁକଦେବ ଗୋସ୍ୱାମୀ କଥାକୁ ରିଲେ କରୁଛନ୍ତି ଶୁକଦେବ ଗୋସ୍ୱାମୀ ଭଗବାନ କଥାକୁ ରିଲେ କରୁଥିଲେ ଭଗବାନ କଥାକୁ ସେ ଶ୍ରବଣ କରୁଥିଲେ ଯେଉଁଭଳି ଭାବରେ ସଞ୍ଜୟ ଭଗବାନ କଥାକୁ ଶୁଣୁଥିଲେ ଭଗବାନ କ'ଣ କହିଲେ ନିଜେ ନ କହିକିରି ଭଗବାନ ଉବାଚ ବୋଲି କୁହାଯାଇଛି ଭଗବତ ଗୀତାରେ ଯେଉଁଠି ଦରକାର ପଡ଼େ ନିଜେ କହୁଛନ୍ତି ଯେଉଁଠି ଦରକାର ପଡ଼େ ନାହିଁ ଡାଇରେକ୍ଟ ରିଲେ କରିଦେଉଛନ୍ତି ଭଗବାନ କଥାକୁ ଡାଇରେକ୍ଟ ରିଲେ କରି କୁହାଯାଇଛି ଭଗବତ ଗୀତାରେ ତେଣୁ ଏଠି ସୁଖଦେବ ଗୋସ୍ୱାମୀ ନିଜେ କହୁଛନ୍ତି ଡାଇରେକ୍ଟ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ପରୀକ୍ଷିତ ମହାରାଜ କଥା କହୁଛନ୍ତି ତେଣୁ ଶ୍ରୀ ସୁଖ ଉବାଚ ଶ୍ରୀ ତାଙ୍କର ସେଇଭଳି ଭାବରେ ଶୋଭା ରହିଛି ଭଗବାନଙ୍କର ଯେଉଁମାନେ ଯୁକ୍ତ ହୋଇଯିବେ ତାଙ୍କର ଶୋଭା ବର୍ଦ୍ଧିତ ହେବ ଭଗବାନଙ୍କ ସହିତ ବିଯୁକ୍ତ ହୋଇଗଲେ ତାଙ୍କର ଶ୍ରୀବିହୀନ ଶ୍ରୀହୀନ ହୋଇଯିବେ ଶ୍ରୀଯୁକ୍ତ ଏ ଆମର ବୈଦିକ ସଂସ୍କୃତି ତେଣୁ ଶ୍ରୀ ଲଗା ହେଉଛି ଆମର ନାଁ ଆମର ପୂର୍ବରେ ଶ୍ରୀ ଲଗା ହେଉଛି କିନ୍ତୁ ଅଣବୈଦିକ ସଂସ୍କୃତିରେ ମିଷ୍ଟର ଏସବୁ ରହିଛି ଶ୍ରୀର ଯେଉଁ ଅର୍ଥ ଅଛି ମିଷ୍ଟର ଅର୍ଥ କ'ଣ ସେଇଟା ହେଇପାରିବ ଶ୍ରୀଯୁକ୍ତ ବୋଲି କୁହାଯାଉଛି ଶ୍ରୀ ଶ୍ରୀ କହିଲେ ଶୋଭା ଏଭଳି ଭାବରେ ଐଶ୍ୱର୍ଯ୍ୟ ଏସବୁ ରହିଛି ଜଣେ ଭଗବାନ ଭକ୍ତ ହେଲେ ସେ ଶ୍ରୀଯୁକ୍ତ ହେଇଯିବେ ଶ୍ରୀପାଦ ବୋଲି କୁହାଯାଉଛି ଆମର ଗୁରୁଦେବଙ୍କୁ ଶ୍ରୀପାଦ ବୋଲି କୁହାଯାଉଥିଲା ଶ୍ରୀ 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 ହେଉଛନ୍ତି ରାଧାରାଣୀ ଶ୍ରୀ ଶ୍ରୀଜୀ କୁହାଯାଏ ରାଧାରାଣୀ ଶ୍ରୀ ତାଙ୍କର କୃପା ପ୍ରାପ୍ତ ହେଉଛନ୍ତି ଏ ଶ୍ରୀ ଶବ୍ଦରେ ଅନେକ ଅର୍ଥ ରହିଛି ତେଣୁ ଶ୍ରୀ କହିଲେ ଗୋଟିଏ ଗୋଟିଏ ଅକ୍ଷର ଶ୍ରୀ କିନ୍ତୁ ତାର ଅନେକ ଅର୍ଥ ରହିଛି କାଲି ତାକୁ ବ୍ୟାଖ୍ୟା କଲେ ବହୁତ କଥା ପକାଶିବ ଶ୍ରୀ ସୁଖ ଉବାଚ ଏଇଭଳି ଭାବରେ ଶୋଭାଯୁକ୍ତ ସେ ଭଗବାନ କଥା କହିକି ମହିମା ମଣ୍ଡିତ ହେଇଛନ୍ତି ଆଉ ପୂର୍ବରୁ ବର୍ଣ୍ଣନା କରେ ଯେ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଯେତେବେଳେ ହରେ ଗୁଣାକ୍ଷିପ୍ତ ମତିଂ ଭଗବାନ ବାଦରାୟଣୀ ଅଧ୍ୟଗାନ ମଦାଖ୍ୟାନ ନିତ୍ୟଂ ବିଷ୍ଣୁ ଜନପ୍ରିୟ ସୁଖଦେବ ଗୋସ୍ୱାମୀ ନିତ୍ୟ ବିଷ୍ଣୁ ଜନମାନଙ୍କ ପ୍ରିୟ ହେଇଗଲେ କିଭଳି ନା ଯେତେବେଳେ ସେ ଧ୍ୟାନ କରୁଥିଲେ ବ୍ରହ୍ମଚିନ୍ତନ କରୁଥିଲେ ସେତେବେଳେ ସେ ବୈଷ୍ଣବମାନଙ୍କ ପ୍ରିୟ ହୋଇନଥିଲେ କିନ୍ତୁ ଭଗବାନଙ୍କର ଯେତେ ଗୁଣ ଶୁଣିଲେ ସୁଖଦେବ ଏ ବିଷୟ ଆମେ ବର୍ଣ୍ଣନା କରିଛନ୍ତି ବହୁତ ଥର ବ୍ୟାସଦେବ ତାଙ୍କ ପୁତ୍ରକୁ ଆକର୍ଷଣ କରିବା ପାଇଁ ଭାଗବତମର କେତୋଟି ଶ୍ଳୋକକୁ ତାଙ୍କ ଶିଷ୍ୟମାନଙ୍କୁ ଶୁଣାଇକିରି ପଠାଇଥିଲେ ଏ ଯେତେବେଳେ ହରେ ଗୁଣା କ୍ଷିପ୍ତ ମତିଂ ଭଗବାନଙ୍କର ଗୁଣ ସେମାନେ ଯେତେବେଳେ ଗାନ କରୁଛନ୍ତି ଭାଗବତ ଶ୍ଳୋକ ହେଉଛି ଏଇଭଳି ଭାବରେ ଖାଲି ଶ୍ଳୋକ ପାଠ କରିଦେଲେ ଜଣେ ପବିତ୍ର ହୋଇଯିବ। ଦ୍ୱାଦଶ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇ ଦ୍ୱାଦଶ ଅଧ୍ୟାୟରେ ଗୋଟିଏ ଶ୍ଳୋକ ତ ବହୁତ ହେଇଗଲା, ଗୋଟିଏ ଶ୍ଳୋକର ଅଧା ଅଧାର ଅଧା ଅଧାର ଅଧାର ଅଧା ଯଦି ଜଣେ ଶ୍ରବଣ କରିବା ପାଠ କରିବେ ତାହେଲେ ସେମାନେ ପବିତ୍ର ହୋଇଯିବେ। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଭାଗବତମ ଶ୍ଳୋକ ଏତେ ଥର ପାଠ କରାଯାଉଛି। ମୁଁ ଯେତେବେଳେ ପ୍ରଥମେ ଆସୁଥିଲି ଇସ୍କନକୁ ମୁଁ ଭାବୁଥିଲି କାହିଁକି ଏତେ ଥର ପାଠ କରାଯାଉଛି, ଏ ଶ୍ଳୋକ ହେଉଛି ଭଗବାନ, ଯେମିତି ଆମେ ଭଗବାନଙ୍କ ନାମ ଉଚ୍ଚାରଣ କରୁଛେ ଏ ଶ୍ଳୋକ ମଧ୍ୟ ସେଇଭଳି ଭାବରେ କେବଳ ଜଣେ ଶ୍ଳୋକ ଉଚ୍ଚାରଣ କଲେ ଭଗବାନଙ୍କୁ ଭଗବାନଙ୍କର ନାମ ସେ ନେଲେ ଭଗବାନଙ୍କ ସହିତ ଅଲଗା ନୁହଁ ଭାଗବତମ ଏ ଶ୍ଳୋକ ଏଭଳି ଭାଗବତମ ଶ୍ଳୋକ ଏତେ ମହାନ ଭାଗବତମର ରହିଛି ମହିମା। କିନ୍ତୁ କ'ଣ କରିବା ଆମେ ହତଭାଗା, ଯେମିତି ଆମେ ସବୁଦିନେ କହୁଛେ ଏତାଦୃଶୀ ତବ କୃପା ଭଗବାନ ମମା ବି ଦୁର୍ଦେବ ମିଦୃଶ ମିହାଜନୀ ନା ଅନୁରାଗ ଏତେ ରହିଛି ମହାତ୍ମ୍ୟ ଭାଗବତମରେ, କିନ୍ତୁ ଆମର ହତଭାଗ୍ୟ ଆମର ଶୁଣିବା ପାଇଁ ଆଗ୍ରହ ଆସୁନାହିଁ ବା ଶୁଣିବା ପାଇଁ ଚିନ୍ତା କରୁନାହୁଁ। ଆମକୁ ସୁଯୋଗ ମିଳିଛି ଏଇଟା ଭାଗବତ ଶୁଣିବା ପାଇଁ ବା ପାଠ କରିବା ପାଇଁ, କିନ୍ତୁ ଆମେ ସିରିୟସ୍ଲି ନେଉନାହିଁ, ଏ ଆମର ହତଭାଗ୍ୟ ହତଭାଗ୍ୟ। ତେଣୁ ଏ ଭାଗବତମର ଶ୍ଳୋକ ସାଧାରଣ ଶ୍ଳୋକ ନୁହଁ, ସାଧାରଣ କଥା ନୁହଁ, ଏତେ ମହାନ ରହିଛି ଗ୍ରନ୍ଥ ଇଏ। ଶ୍ରୀ ଶୁକ ଉବାଚ ତାଙ୍କର ସ୍ୱଭାବରେ ଭଗବାନ କଥା କହି ଚାଲୁଛନ୍ତି, ଏଇଟା ଆମେ କହୁଥିଲୁ ପ୍ରଥମ ସପ୍ତମଧ୍ୟାରେ ଏଠି ରହିଛି ହରେ ଗୁଣାକ୍ଷିପ୍ତ ମତିଂ ଭଗବାନଙ୍କ ଗୁଣ ଯେତେବେଳେ ଶୁଣିଲେ ଦୁଇ ଚାରୋଟି ଶ୍ଳୋକରେ, କେତେ ଜଣ କହନ୍ତି ଦୁଇଟି ଶ୍ଳୋକ, କେତେ ଜଣ କହନ୍ତି ଚାରୋଟି ଶ୍ଳୋକ, ଯାହା ବି ହେଉ ଏଇଭଳି ଭାବରେ ପୁରାଣରେ ବର୍ଣ୍ଣନା କରାଯାଏ ଦୁଇଟି ଶ୍ଳୋକ, କିନ୍ତୁ ଶୁଣିଲେ ଆକ୍ଷିପ୍ତ ମତିଂ ନିଜର ମତିକୁ ଧିକାର କଲେ, ମୁଁ କାହିଁକି ଏତେ ସମୟ ମୋର ବିକାର ଗଡ଼େଇଦେଲି। ଯେଉଁମାନେ ଆମେ ଦେଖିବା ଅଧିକାଂଶ ଲୋକ ଉପରବେଳା ହୋଇଗଲେ ଚାଷ ଖେଳିବାରେ ବସିଯାଉଛନ୍ତି ବା ଟିଭି ଦେଖିବାରେ ବସିଯାଉ ସିନେମା ଦେଖିବାରେ ବସିଯାଉଛନ୍ତି, ଏଇଭଳି ଭାବରେ ଅଧିକାଂଶ ଲୋକ କାହିଁକି ଟାଇମ୍ ପାସ୍, କିନ୍ତୁ ଏଇ ଯେଉଁ ସମୟଟା ସେମାନେ ନଷ୍ଟ କରିଦେଲେ ସେମାନେ ଜାଣିପାରିଲେ ନାହିଁ ସମୟଟା ଚାଲିଗଲା, ସେମାନେ ମୃତ୍ୟୁ ଆଡ଼କୁ ଆଗେଇଗଲେ ସେତିକି ସମୟ। କିନ୍ତୁ ସେତିକି ସମୟ ଯଦି ଭଗବାନଙ୍କର କଥାରେ ବିତେଇଥାନ୍ତେ ତାହେଲେ ମୃତ୍ୟୁ ତାଙ୍କ ପାଖକୁ ଆସିପାରିନଥାନ୍ତା, ଆୟୁ ହରତି ବାଇ ପୁଂସା ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କିନ୍ତୁ ଭଗବାନ କଥା ଯେଉଁମାନେ ଶ୍ରବଣ କରୁଛନ୍ତି ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନଙ୍କର ଗୁଣ ଯେଉଁମାନେ ଶୁଣିବେ ତାଙ୍କର ମତି ଆକ୍ଷିପ୍ତ ହେଇକି ଆସିଛି, ମତିକୁ ଧିକାର କଲେ ଭଗବାନ ପ୍ରତି ଆକର୍ଷିତ ହେଇକି ଆସିଲେ। ଏତେ ସୁନ୍ଦର ଭଗବାନ ରହିଛନ୍ତି, ତାଙ୍କର ନାମ ଗୁଣ ରୂପ ଲୀଳା ସବୁ ରହିଛି, ମୁଁ କାହିଁକି ଏତେ ସମୟ ନଷ୍ଟ କରିଦେଲି ବ୍ରହ୍ମଚିନ୍ତନରେ, ଚାଷ କରୁନଥିଲେ ବା ପୋଷାକ କରୁନଥିଲେ ସେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ତଥାପି ସେ ନିଜକୁ ଧିକାର କଲେ। ଆଉ ଯେଉଁମାନେ ଚାଷ ପୋଷାରେ ସିନେମାରେ ସମୟ ବିତାଉଛନ୍ତି ତାଙ୍କ କଥା କ'ଣ କହିବା, ସେଥିପାଇଁ ଆମର ଇସ୍କନ ନିୟମ ରହିଛି ନୋ ମିଟ୍ ଇଟିଂ ନୋ ଗ୍ୟାମ୍ବଲିଂ ଏସବୁ ରହିଛି, ଚାଷ ପୋଷା ଇତ୍ୟାଦି ସବୁ ତା ଭିତରେ ରହିଛି, ଗ୍ୟାମ୍ବଲିଂରେ ସବୁ ଯାଉଛି, ସମୟ ନଷ୍ଟ ହୋଇଯାଉ ଜାଣିପାରୁନାହାନ୍ତି ସେମାନେ। ଗୋଟିଏ ମୁହୂର୍ତ୍ତରେ ଯେତେବେଳେ ଜାଣିଲେ ଗୋଟିଏ ମୁହୂର୍ତ୍ତ ଅଛି ତାଙ୍କର ଆୟୁଷ ଖଟୁଆଙ୍କ ମହାରାଜ ଭଗବାନ ଧ୍ୟାନ କରି ଭଗବତ ଧାମ ପ୍ରାପ୍ତ ହେଲେ, ଗୋଟିଏ ମୁହୂର୍ତ୍ତ ଏତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଇଏ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଏଇଟା ସୁତ ଗୋସ୍ୱାମୀ କହୁଛନ୍ତି, ଭଗବାନଙ୍କ ଗୁଣପତି ଆକ୍ଷିପ୍ତ ହୋଇକରି ଭଗବାନ ବାଦରାୟଣୀ ବାଦରାୟଣୀ କହିଲେ ସୁଖଦେବ ଗୋସ୍ୱାମୀ ଭଗବାନ ଭଳି ତାଙ୍କର ଐଶ୍ୱର୍ଯ୍ୟ ରହିଛି ଶ୍ରୀ ରହିଛି ବାଦରାୟଣୀ ଅଧ୍ୟଗାନ ମହଦାଖ୍ୟାନଂ, ତେଣୁ ତାଙ୍କ ପିତାଙ୍କ ପାଖକୁ ଆସିକରି ଏଇ ମହଦାଖ୍ୟାନ ଏଇ ଭାଗବତଙ୍କୁ ଅଧ୍ୟୟନ କଲେ, ଏବଂ ଅଧ୍ୟୟନ କରିବା ଦ୍ୱାରା ନିତ୍ୟଂ ବିଷ୍ଣୁ ଜନପ୍ରିୟ ହୋଇଗଲେ, ବୈଷ୍ଣବମାନଙ୍କ ପ୍ରିୟ ହୋଇଗଲେ। ଏ ଭାଗବତମ ହେଉଛନ୍ତି ବୈଷ୍ଣବଙ୍କର ପ୍ରିୟ, ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କୁ ଏ ଭାଗବତଟା ପ୍ରିୟ ଲାଗିବ ନାହିଁ, ତାଙ୍କୁ ଅନ୍ୟ ପୁରାଣ ସବୁ ଭଲ ଲାଗିବ ବା ମହାଭାରତ ରାମାୟଣ ଇତ୍ୟାଦି ସବୁ ଭଲ ଲାଗିବ, ତାଙ୍କୁ ଭାଗବତଙ୍କୁ ଭଲ ଲାଗିବ ନାହିଁ, ସେମାନେ ବୈଷ୍ଣବ ନୁହନ୍ତି। ବୈଷ୍ଣବମାନଂ ପ୍ରିୟ, ବୈଷ୍ଣବମାନଙ୍କ ପ୍ରିୟ ହେଉଛି ଭାଗବତମ, ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସୁତ ଗୋସ୍ୱାମୀ କଥା କହୁଛନ୍ତି, ବୈଷ୍ଣବମାନଙ୍କ ପ୍ରିୟ ହେଉଛି ଭାଗବତମ, ଅନ୍ୟ କୌଣସି ଶାସ୍ତ୍ର ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଏଭଳି ବ୍ୟବସ୍ଥା କରିଛନ୍ତି, ଆଠରୁ ନଅ ଭାଗବତମ ବ୍ୟବସ୍ଥା କରିଛନ୍ତି, କେତେ କୃପା କରିଛନ୍ତି ପ୍ରଭୁପାଦ ମହାରାଜ, କିନ୍ତୁ ଆମେ ଦୁର୍ଦୈବ ଆମର ହତଭାଗ୍ୟ, ଆମର ଏଥିରେ କୌଣସି ଆସୁନାହିଁ ଆଗ୍ରହ ଆସୁନାହିଁ, ଆମେ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ। ତେଣୁ ଏ ଶ୍ରୀଶୁକ ଉବାଚ ଭଗବାନ କେବଳ ଯେଉଁ ଅଧ୍ୟୟନ କଲେ ଭାଗବତମ ନିତ୍ୟଂ ବିଷ୍ଣୁଜନ ପ୍ରିୟ ହୋଇଗଲେ, ସବୁବେଳ ପାଇଁ ସେ ବିଷ୍ଣୁଜନକ ପ୍ରିୟ ହୋଇଗଲେ ଶ୍ରୀଶୁକ, ସେଥିପାଇଁ ଶ୍ରୀଶୁକ ହୋଇଗଲେ ସିଏ। ଏଠି ସ୍ୱଭାବ ରହିଛି, ଶ୍ରୀ ଶ୍ରୀଶୁକ ଦେହରେ ଅନେକ ଅର୍ଥ ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଆମର କୌଣସି ଯୋଗ୍ୟତା ନାହିଁ ଏ ବିଷୟରେ କହିବା ପାଇଁ, କିନ୍ତୁ ମହାଜନମାନେ ଏସବୁ ବର୍ଣ୍ଣନା କରି ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ବର୍ଣ୍ଣନା କରିଛନ୍ତି। ଖାଲି ଶ୍ରୀ ଶବ୍ଦରେ ଯଦି ବ୍ୟାଖ୍ୟା କରାଯିବ ଗୋଟେ କ୍ଲାସ୍ ଚାଲିଯିବ। ଏତେ ସୌଭାଗ୍ୟ ତାଙ୍କର ରହିଛି ସୁଖଦେବ ଗୋସ୍ୱାମୀଙ୍କର, 60,000 ମୁନିରୁ ସେ ଶ୍ରବଣ କରୁଥିଲେ ଦିନ ରାତି ନନ୍ଷ୍ଟପ୍, କୌଣସି ବିଶ୍ରାମ ନେଉନଥିଲେ, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନଥିଲେ। ଆମେ ଗୋଟେ ଏକାଦଶୀ ହେଇଗଲେ 9 ବାଜିଲେ ଆଉ ରହିପାରୁନାହିଁ, କେତେ 9 ହବ କେଉଁଠି କେଉଁଠି 12 ପର୍ଯ୍ୟନ୍ତ ରହିବେ, ଉପବାସ, ଗତକାଲି ଉପବାସ, ଆଜି ମଧ୍ୟ ଉପବାସ, ଇଏ ଉପବାସ, ଇଏ ହେଉଛି ବୈଷ୍ଣବ ମାନଙ୍କର, ଇଏ ହେଉଛି ଫିଷ୍ଟ, ଇଏ ମାନେ ଇଏ ହେଉଛି ଫେଷ୍ଟିଭାଲ, ଉପବାସରେ କି ଫେଷ୍ଟିଭାଲ କରିବେ। ଆମର ଗତକାଲି ଏ ଯେଉଁ ଆମର ପାଳନ କଲେ ଗୌରକିଶୋର ଦାସ ଭାଜ ମହାରାଜଙ୍କର, ଗୌରକିଶୋର ଦାସ ଭାଜ ମହାରାଜ ସେଭଳି ଭାବରେ ଗୋଟେ ଫେଷ୍ଟିଭାଲ କରୁଥିଲେ। କିଭଳି ଫେଷ୍ଟିଭାଲ କରିବା ନା, ଉପବାସ ରହିକି ଭଗବାନ ନାମ କୀର୍ତ୍ତନ କରିକି, ହରେ କୃଷ୍ଣ ହରେ ନାମ କୃଷ୍ଣ ହରେ 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 ରାମ ହରେ ରାମ, ଇଏ ତାଙ୍କର ଫେଷ୍ଟିଭାଲ। ବୈଷ୍ଣବମାନଙ୍କର, ବୈଷ୍ଣବ ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନ ଭଳି ସେମାନେ ବୈଷ୍ଣବ, ଭଗବାନ ଭଳି ଯଶ୍ୟାସ୍ତି ଭକ୍ତିରେ ଭଗବତୀ ଅକିଞ୍ଚନ ସର୍ବେ ଗୁଣେ ତତ୍ର ସମାସତେ ସୁରା, ଦେବତାମାନଙ୍କର ଭଗବାନ ସବୁ ଗୁଣ ଆସି ପହଞ୍ଚେ ତାଙ୍କ ପାଖରେ, ଭଗବାନଙ୍କର ଭକ୍ତ ହେଇଗଲେ, ବୈଷ୍ଣବ ହେଇଗଲେ, ଛୋଟିଆ କଥା ନୁହଁ ବୈଷ୍ଣବ। କିନ୍ତୁ ବୈଷ୍ଣବ ନାଁରେ ସବୁ ପ୍ରକାର ଅବୈଷ୍ଣବ କାର୍ଯ୍ୟ କରୁଛନ୍ତି, ବିଭିନ୍ନ ପ୍ରକାର ଅପସମ୍ପ୍ରଦାୟ ରହିଛି, ମହାପ୍ରଭୁଙ୍କ ଧାରାରୁ ବିଚ୍ୟୁତ ହେଇଯାଉଛନ୍ତି ସେମାନେ, ସେମାନେ କି ବୈଷ୍ଣବ? ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଲେଖିଲେ, ତବ ଯେଉଁ ଆରା ଯେଉଁ ନିର୍ଜନ ଭଜନ ତବ କେବଳ କୈତବ, କିସେର ବୈଷ୍ଣବ ତମେ, କି ବୈଷ୍ଣବ ତମେ? ତେଣୁ ଏ ଶ୍ରୀ ଶ୍ରୀଶୁକ ସେ ଏଇଭଳି ଭାବରେ ତାଙ୍କର ଶୋଭା ରହିଛି। ଯେତେବେଳେ କଥା କହୁଥିଲେ 60,000 ମୁନି ତାଙ୍କ ପିତା ସେଠି ବସି ଶୁଣୁଥିଲେ, ପିତାଙ୍କର ଗୁରୁ ନାରଦ ମୁନି ସବୁ ଶୁଣୁଥିଲେ, ଏବଂ ଏଭଳି ଭାବରେ ଶୁଣୁଥିଲେ ବର୍ଣ୍ଣନା କରାଯାଇ ଯେମିତି ସେ ଶାସ୍ତ୍ରକୁ ଆଗରୁ ଜାଣିନାହାନ୍ତି, ପ୍ରଥମଥର ପାଇଁ ଶୁଣୁଛନ୍ତି, ଆଶ୍ରୁତ ଚରମ ଏବଂ ବୋଲି ବର୍ଣ୍ଣନା କରାଯାଇଛି ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ରହିଛନ୍ତି, ଯଂ ପ୍ରବଦନ୍ତମ୍ ବା ଆରଟା ଶ୍ଳୋକଟି ଏଇ ଦୁଇଟି ବର୍ଣ୍ଣନା କରାଯାଇଛି। ସେ ଯଦିଓ ଭାଗବତମ କହୁଛନ୍ତି, କିନ୍ତୁ ଯେତେବେଳେ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କ ଠାରୁ ତାଙ୍କୁ ଲାଗୁଛି ଏଇଟା ନୂଆ ଭାବରେ ଶୁଣୁଛନ୍ତି ଭାଗବତ ଶାସ୍ତ୍ର, ଏଭଳି ନିତ୍ୟ ନୂତନ ଭଗବାନ ସେଇଭଳି ଭାବରେ ନିତ୍ୟ ନୂତନ। ତେଣୁ ତାଙ୍କର ଯେଉଁ ଶୋଭା ରହିଛି ସୁଖଦେବ ଗୋସ୍ୱାମୀଙ୍କର, ତାଙ୍କର ପିତା ଶ୍ରବଣ କରୁଛନ୍ତି, ତାଙ୍କର ପିତାଙ୍କର ଗୁରୁ ଶ୍ରବଣ କରୁଛନ୍ତି, ବହୁତ ମୁନିଋଷିମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ସବୁ ଆସିଛନ୍ତି, ଏ କଥା ବର୍ଣ୍ଣନା କରାଯାଇଛି। ଏତେ ଶୋଭା ତାଙ୍କର ରହିଛି ଶିଶୁକ ଉବାଚ। ତେଣୁ ସୁଖଦେବ ଗୋସ୍ୱାମୀ ଏହିଭଳି ଭାବରେ କହିବା ପାଇଁ ବର୍ତ୍ତମାନ ଆରମ୍ଭ କଲେ, ଏ ଲୀଳାରେ 60 ଶ୍ଳୋକରେ 32 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଶୈବଂ ଭଗବତା ରାଜନ୍। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନ କଥା କହୁଛନ୍ତି ସେ ଏତେ ଆନନ୍ଦିତ ହେଉଛନ୍ତି, ତେଣୁ ପରୀକ୍ଷିତ ମହାରାଜଙ୍କର ନାମ ନ ନେଇକି ସେ ରହିପାରୁନାହାନ୍ତି, ରାଜନ୍। ପରୀକ୍ଷିତ ମହାରାଜ ଯେତେବେଳେ ଭଗବାନ କଥା ଶୁଣୁଛନ୍ତି ସେ ମଧ୍ୟ ସେଇଭଳି ଭାବେ ରାଜିତ ହେଉଛନ୍ତି, ବିରାଜିତ ହେଉଛନ୍ତି, ଶୋଭିତ ହେଉଛନ୍ତି, ତେଣୁ ରାଜନ୍। ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ଆନନ୍ଦ ଦେଖିକରି ସେ ମଧ୍ୟ ବିହ୍ୱଳ ହେଇଯାଉଛନ୍ତି, ଆନନ୍ଦ ବିହ୍ୱରେ ରାଜନ ଶବ୍ଦ ସମ୍ବୋଧନ କରୁଛନ୍ତି। ରାଜନ ଶବ୍ଦ ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଭାବର କଥା, ଭାବରେ ଏସବୁ ଆଉ ଉଚ୍ଚାରଣ ହେବ, ତାଙ୍କର ନାମ ଉଚ୍ଚାରଣ ନ କରି ରହିପାରୁନାହାନ୍ତି ରାଜନ୍। ସୈବଂ ଭଗବତାରା ଭଗବାନ, ସେ ଭଗବାନ କହିଲେ ସବୁ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସେ ସବୁ ଐଶ୍ୱର୍ଯ୍ୟ ରହିଛି ଭଗବାନ। ସେ ଭଗବାନଙ୍କ ସହିତ ରୁକ୍ମିଣୀ ଦେବୀଙ୍କର ତାଙ୍କର କେତେ ଭାଗ୍ୟ, ସେ ଏଇଭଳି ଭାବରେ ତାଙ୍କ ସହିତ ଯୁକ୍ତ ହୋଇଥିଲେ ପାଖାପାଖି କେତେ 90 ପାଖାପାଖି 90 ଭଗବାନଙ୍କର ଏଇ ବିବାହ କରିଥିଲେ, ଯେଉଁ ବିବାହ ଲୀଳାରେ ସେ ସାମିଲ ହୋଇଥିଲେ, ପ୍ରଥମ ରାଣୀ ରୁକ୍ମିଣୀ ଦେବୀ ପ୍ରଥମେ ବିବାହ କରିଥିଲେ। 11 ପଳେଇଗଲା ଭଗବାନ ବୃନ୍ଦାବନରେ, 18 ପଳେଇଗଲା ମଥୁରାରେ, ଦ୍ୱାରକାକୁ ଆସିଲେ ତ ବିବାହ ଲୀଳା ଆରମ୍ଭ ହେଲା, 29 ବା 30 ବର୍ଷ, 30 ବର୍ଷରୁ 125 ବର୍ଷ ଭଗବାନ ଲୀଳା କରିଥିଲେ ବା ଟିକେ ଅଧିକା, ଏହିଭଳି ପାଖାପାଖି 90 ବର୍ଷରୁ ଉର୍ଦ୍ଧ ଭଗବାନଙ୍କ ସହିତ ସେ ଲୀଳାରେ ସାମିଲ ହେଇଥିଲେ ରୁକ୍ମିଣୀ ଦେବୀ। କିଛି ସୌଭାଗ୍ୟ ତାଙ୍କର ରୁକ୍ମିଣୀ ଦେବୀ। ତେଣୁ ଭଗବତା ଭଗବାନ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ଏ ଲୀଳା କରୁଥିଲେ, ଗୃହସ୍ଥ ଲୀଳା କରୁଥିଲେ। ଏ ଗୃହସ୍ଥ ଲୀଳାକୁ ସୁଖଦେବ ଗୋସ୍ୱାମୀ 40ଟି ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି। 10ମ ସ୍କନ୍ଧ ଏଇ 50 ଅଧ୍ୟାୟରୁ 90 ଅଧ୍ୟାୟ ପର୍ଯ୍ୟନ୍ତ, 50-51 ଅଧ୍ୟାୟରୁ ଆରମ୍ଭ ହେଇଛି, ପାଖାପାଖି 40ଟି ଅଧ୍ୟାୟ ପର୍ଯ୍ୟନ୍ତ ଏ ଭଗବାନଙ୍କ ଗୃହସ୍ଥ ଲୀଳା ବର୍ଣ୍ଣନା କରାଯିବ। ଭଗବାନଙ୍କ ଏଭଳି ଲୀଳା ରହିଛି, ଏ 40ଟି ଅଧ୍ୟାୟରେ ବର୍ଣ୍ଣନା କରିଦେଲେ ଯେ ଭଗବାନଙ୍କ ଲୀଳା ଶେଷ ହେଇଗଲା ତାହା ନୁହଁ। ଭଗବାନ ଲୀଳା 4 କୋଟି ଅଧ୍ୟାୟରେ ବର୍ଣ୍ଣନା କଲେ ମଧ୍ୟ ଶେଷ ହେବ ନାହିଁ। ଏଭଳି ରହିଛି ଭଗବାନଙ୍କର ଲୀଳା, ପ୍ରତି ହେଉଛି ସବୁ କଥା ହେଉଛି ତାଙ୍କର ଲୀଳା ଭଗବାନଙ୍କର। ତେଣୁ ସେହି ଭଗବତା ସ ଏବଂ ଭଗବତା ରାଜ ଏବଂ, ଏଇଭଳି ଭାବରେ ଏବଂ ଶବ୍ଦରେ ଅର୍ଥ ହେଉଛି ଆଉ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରିହେବ ନାହିଁ, କାରଣ ଆଉ ସମୟ ନାହିଁ। 7 ଦିନ ଆୟୁଷ ଅଛି ପରୀକ୍ଷିତ ମହାରାଜଙ୍କର, ଆଧାରେ 4-5 ଦିନ ଚାଲିଗଲାଣି, ଆଉ 2-3 ଦିନ ରହିଛି, ତାହା ଭିତରେ ଶେଷ କରିବାକୁ ପଡ଼ିବ ଭଗବାନ ଲୀଳାକୁ, ଭାଗବତଙ୍କୁ, ଭଗବାନ ଲୀଳାକୁ। ତେଣୁ ସୁଖଦେବ ଗୋସ୍ୱାମୀ ଏବଂ ଶବ୍ଦ ବ୍ୟବହାର କଲେ, ସ ଏବଂ ଶବ୍ଦ ହେଉଛି ଏହିପରି ଭାବରେ, ଏହିପରି ଭାବରେ ଭଗବାନଙ୍କର ଆହୁରି କଥା ସବୁ ରହିଛି, ସବୁଗୁଡ଼ା ବର୍ଣ୍ଣନା କରାଯାଇ ନାହିଁ, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିନାହାନ୍ତି। ଅନ୍ୟ ପୁରାଣମାନଙ୍କରେ ବା ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯେତେ ବିସ୍ତାର କଲେ ମଧ୍ୟ ଭଗବାନଙ୍କ ଲୀଳାକୁ କେବେ ଶେଷ କରିହେବ ନାହିଁ। ଭଗବାନ ହେଉଛନ୍ତି ଅନନ୍ତ, ଶେଷ ହେବ ନା, ଅନ୍ତ ନାହିଁ ଭଗବାନଙ୍କର। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏବଂ ଏହିପରି ଭାବରେ, ଏହିପରି ଭାବରେ ଶବ୍ଦର ଅର୍ଥ ହେଉଛି ଏହିଭଳି ଭାବରେ ଅନେକ କଥା କହିଛନ୍ତି, ସବୁ କଥା କହିନାହାନ୍ତି ସୁଖଦେବ ଗୋସ୍ୱାମୀ, କାରଣ ସମୟ ନାହିଁ, ସୀମିତ ସମୟ ରହିଛି। ତେଣୁ ସ ଏବଂ ଭଗବତା, ସେ ଭଗବାନ, ସେ ପ୍ରତି ଶ୍ଳୋକରେ ଅନେକ ପ୍ରକାର ଅର୍ଥ ରହିଛି, ତାକୁ ସବୁ ବର୍ଣ୍ଣନା କରିହେବ ନାହିଁ, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିପାରିବେ ନାହିଁ। ଭଗବତା ସ ଏବଂ ଭଗବତା ରାଜନ ବୈଦର୍ଭୀ ପରିଶାନ୍ତିତା, ବୈଦର୍ଭୀ ସିଏ ନଟ୍ ମୈଥିଳୀ, ଜଣେ ଆଚାର୍ଯ୍ୟ କହୁଛନ୍ତି, ମୈଥିଳୀ ନୁହଁ, ସୀତାଦେବୀ ନୁହନ୍ତି। ସୀତାଦେବୀଙ୍କୁ ଭଗବାନ ନିର୍ବାସନ ଦେଇଦେଲେ, କିନ୍ତୁ ଇଏ ହେଉଛନ୍ତି ବୈଦର୍ଭୀ, ଇଏ ମୈଥିଳୀ ନୁହନ୍ତି, ବୈଦର୍ଭୀ ଇଏ ମୈଥିଳୀ ନୁହନ୍ତି। ତେଣୁ ତାଙ୍କୁ ସିଏ ଇଏ କରିବେ ନା, ତ୍ୟାଗ କରିବେ ନାହିଁ, ଆର ଅର୍ଥ ହେଉଛି ଏଇଟା। ବୈଦର୍ଭୀ ଏ ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କ ଭାଷାରେ, ବୈଦର୍ଭୀ କହିଲେ ବିଦର୍ଭ, ବିଦର୍ଭର ରାଜକନ୍ୟା। ଆମେ ଶୁଣୁଥିଲେ 51 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେମିତି ଭଗବାନ ସେରୁ ଚିଠି ଲେଖିଥିଲେ, 51 ଅଧ୍ୟାୟରେ ଏଇଟା ରହିଛି। ତେଣୁ ଏ ଭଗବାନ ଯେଉଁ ଲୀଳା କରୁଛନ୍ତି, ରୁକ୍ମିଣୀ ଦେବୀଙ୍କର ପୁତ୍ରଙ୍କର ପୁତ୍ର ବିବାହ ସରିଲା ପରେ ନାତି ବିବାହ ନାତୁଣୀ ହେଇସାରିଲେଣି, ସେହି ସମୟରେ ଭଗବାନଙ୍କର ଥଟା ପରିହାସ ମଜା କରୁଛନ୍ତି, ତାଙ୍କ ପତ୍ନୀଙ୍କୁ କହୁଛନ୍ତି ତୁମେ ଆଉ ଗୋଟେ ବିବାହ କର ବୋଲି, ଭଗବାନଙ୍କ ଏଇଭଳି ଭାବରେ ଲୀଳା ସବୁ। ତେଣୁ ବୈଦର୍ଭୀ ବିଦର୍ଭର ରାଜକନ୍ୟା, ସେ ମିଥିଳାର ରାଜକନ୍ୟା ନୁହନ୍ତି, ମିଥିଳାର ରାଜକନ୍ୟା ଥିଲେ ସୀତାଦେବୀ, ସୀତାଦେବୀ ବିବାହ କରିଥିଲେ ଭଗବାନ ରାମଚନ୍ଦ୍ରଙ୍କୁ, ଭଗବାନ ରାମଚନ୍ଦ୍ର ତାଙ୍କୁ ନିର୍ବାସନ କରିଦେଇଥିଲେ। ଏଇସବୁ ଆମେ 51 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ରୁକ୍ମିଣୀ ଦେବୀ ଯେଉଁ ଚିଠି ଲେଖିଥିଲେ ଭଗବାନଙ୍କୁ, ସାହାଯ୍ୟରେ ବର୍ଣ୍ଣନା କରାଯାଇଛି। ମୁଁ ଲଜ୍ଜା ପରିତ୍ୟାଗ କରିକି ଆପଣଙ୍କୁ ଚିଠି ଲେଖୁଛି, ଲଜ୍ଜା ପରିତ୍ୟାଗରେ ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନ ତାଙ୍କୁ ନିର୍ବାସନ ଦେଲେ ମଧ୍ୟ ସେ ତାଙ୍କୁ ବରଣ କଲେ, ଯଥା ତଥା ବା ବିଧା ତୁଲମ ପଟୁ ମତ ପ୍ରାଣ ନାଥସ୍ତୁ ସଏବ ନା ପର। ଭଗବାନ ସେ ଯାହା କଲେ ମଧ୍ୟ ସିଏ ଆମର ପ୍ରିୟ, ସିଏ ଆମର ପ୍ରିୟତମ, ଆମେ ତାଙ୍କୁ ଛାଡ଼ିପାରିବୁ ନାହିଁ। ସିଏ ଆମକୁ ଆଲିଙ୍ଗନ କରନ୍ତୁ ବା ପାଦରେ ପଦାଘାତ କରନ୍ତୁ, କିନ୍ତୁ ଆମର ସେ ପ୍ରିୟ। ଏ ଭକ୍ତର ଭାବ ହେଉଛି ଏଇଠି ଏଇଭଳି ଭାବରେ ମହାପ୍ରଭୁ ଏ ଭକ୍ତ ଭାବରେ ଏ 8ଟି ଶ୍ଳୋକକୁ ବର୍ଣ୍ଣନା କରିଛନ୍ତି। ମହାପ୍ରଭୁ ଶିକ୍ଷା ଦେଉଛନ୍ତି କେମିତି ଆମେ ଭଗବାନ ପ୍ରାର୍ଥନା କରିବା, ଭଗବାନଙ୍କୁ ଭଗବାନ ନିଜେ ଆସିକରି ଭକ୍ତ ରୂପରେ ଆମକୁ ଶିକ୍ଷା ଦେଉଛନ୍ତି। ଶିକ୍ଷା ଅଷ୍ଟକମ ସବୁଦିନ ଆମେ ସକାଳେ ପାଠ କରୁଛେ, ଆର ଅନେକ ଅର୍ଥ ରହିଛି ଶିକ୍ଷା ଅଷ୍ଟକମରେ, ଅନେକ ଅର୍ଥ ରହିଛି। ତେଣୁ ଭଗବାନ ଯାହା କଲେ ମଧ୍ୟ ଭକ୍ତ ସେଇଟାକୁ ଗ୍ରହଣ କରିବ। ଭଗବାନ ସେ ଆମ ଉପରେ ତାଙ୍କର ପୂର୍ଣ୍ଣ ଅଧିକାର ଅଛି, ସେ ଯାହା ଚାହିଁଲେ ତାହା କରିପାରିବେ। ଏ ଶରୀର ମଧ୍ୟ ତାଙ୍କର, ଏଇଟା ନୁହଁ, ଏଇଟା ଆମର ଶରୀର, ଆମେ ତିଆରି କରିଛେ, ଏଇଟାକୁ ଭଗବାନ ଦେଇଛନ୍ତି ଆମକୁ ଶରୀର। ଭଗବାନଙ୍କ ଅଧିକାର ଅଛି, ସେ ଯାହା ଚାହିଁଲେ କରିପାରିବେ, କିନ୍ତୁ ଭଗବାନ ପ୍ରିୟ, ସମସ୍ତଙ୍କ ପ୍ରିୟ, ସମସ୍ତଙ୍କ ପ୍ରିୟ ସେ ଚାହିଁବେ। ପ୍ରିୟ କେମିତି ହେବ, ସେଇଟା ପାଇଁ ଚାହିଁବେ। ଆମେ ବୁଝିପାରୁ ନାହେଁ। ଯେମିତି ସର୍ଜନ ସର୍ଜନ ସେ ସର୍ଜରୀ କରୁଛି, କାଟି ଦେଉଛି, କିନ୍ତୁ ଏ ନିଷ୍ଠୁରତା ନୁହଁ। ସର୍ଜରୀ ହେଇଗଲା ପରେ ସେ ଭଲ ହେଇଯାଉଛି, ହାର୍ଟ ରୋଗ ହାର୍ଟ ଡିଜିଜ୍ ଭଲ ହେଇଯାଉଛି, ସର୍ଜନ ଓପନ୍ ହାର୍ଟ ସର୍ଜରୀ ହେଉଛି, ଭଲ ହେଇଯାଉଛି, ନହେଲେ ସେ ମୃତ୍ୟୁବରଣ କରିଥାନ୍ତା। କିନ୍ତୁ ହାର୍ଟ ସର୍ଜରୀ ଦ୍ୱାରା ସେ ବଞ୍ଚିଗଲା, କିନ୍ତୁ ଏ ଯେଉଁ କଟାକଟି କଲେ ଏଇଟା ନିଷ୍ଠୁରତା ନୁହଁ ଡାକ୍ତରଙ୍କର। ସେହିଭଳି ଭାବରେ ଭଗବାନ ଭଗବାନ ହେଉଛନ୍ତି ସବୁ ପରିସ୍ଥିତିରେ କରୁଣାମୟ, କରୁଣାର ସାଗର ସିଏ, କୃପା କୃପାର ସାଗର ସିଏ, କୃପା ବ୍ୟବସ୍ଥା ଆମେ ବୁଝିପାରୁ ନାହିଁ। ଆମେ କହୁଛୁ କାହିଁକି ଭଗବାନ ଏଭଳି କଲେ। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଏଇଟାକୁ ବୁଝିଲେ, ଭଗବାନ କୃପା। ସେ ଯେଉଁ ଶ୍ଳୋକଟି ଅଛନ୍ତି, ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକମ୍ ହୃଦବାଗ ପୂର୍ଭୀର୍ ବିଦଧନ ନମସ୍ତେ ଜୀବିତ ଯୋ ମୁକ୍ତି ପଦେ ସଦାୟ ଭାଗ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ। ଏଇଟାକୁ ମହାପ୍ରଭୁ ଆଲୋଚନା କରିଥିଲେ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ସହିତ, ଯିଏ ହେଉଛନ୍ତି ଦେବତାମାନଙ୍କ ଗୁରୁ ବୃହସ୍ପତି। ସେ ଆସିଥିଲେ, ଭଗବାନଙ୍କ ଲୀଳାରେ ସାମିଲ ହୋଇଥିଲେ। ଭଗବାନ ଯାହା ଯେଉଁ ପରିସ୍ଥିତିରେ ମଧ୍ୟ ଆମେ ଏ ପରିସ୍ଥିତିରେ ରହିଛି, ଏଇଟା ଭଗବାନ କୃପା। ଏଇଭଳି ଭାବରେ ଆମେ ଚିନ୍ତା କରିବା, ଯଦି ଜୀବନ ଧାରଣ କରିବା, ତାହେଲେ ଆମେ ମୁକ୍ତି ପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବା। ଯାହା କଲେ ମଧ୍ୟ ଭଗବାନ ସେ ଆମର କୃପା ଚାହୁଁଛନ୍ତି, ଆମକୁ କୃପା କରୁଛନ୍ତି। ଆମେ ବୁଝିପାରୁ ନାହିଁ, ଆମକୁ କାହିଁକି ଆମକୁ କାଟିଦେଲେ। ସର୍ଜରୀ ଯେମିତି ସର୍ଜନ ଯେମିତି କାଟିଦେଉଛି, କାହିଁକି ଭଗବାନ ଏଭଳି ନିର୍ଦ୍ଦୟ ହୋଇଗଲେ, ଆମକୁ ଏଭଳି ଭାବରେ କରିଦେଲେ। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ, ଯେଉଁମାନେ ଭଗବାନ ଶୁଦ୍ଧ ଭକ୍ତ ସେମାନେ ବୁଝିପାରିବେ। ଯାହା କଲେ ମଧ୍ୟ ପ୍ରଭୁ ଆପଣ ଆମର ପ୍ରିୟ, ଆମର ଭଲ ପାଇଁ ଭଗବାନ ସବୁ କରୁଛନ୍ତି ଏସବୁ, ଆମର ଅହିତ ପାଇଁ କରୁନାହାନ୍ତି, ଆମର ହିତ ପାଇଁ କରୁଛନ୍ତି ଭଗବାନ। ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ବ୍ରହ୍ମା ଆମକୁ ଶିକ୍ଷା ଦେଇଛନ୍ତି, ଭଗବାନ ବୈଦର୍ଭୀ ବୈଦର୍ଭୀ ବିଦର୍ଭର ରାଜକନ୍ୟା ପରିଶାନ୍ତିତା, ବର୍ତ୍ତମାନ ଯେତେବେଳେ ସେ ମୂର୍ଚ୍ଛା ହୋଇଗଲେ, ତାଙ୍କୁ ପୁଣି ତାଙ୍କୁ ଚେତନା ଫେରେଇକିରି ତାଙ୍କୁ ସବୁ ଏଇଭଳି ସାନ୍ତ୍ୱନା ପ୍ରଦାନ କଲେ। ମୁଁ ଏଇଭଳି ଭାବରେ ତୁମେ ପରିହାସ କରୁଥିଲି, ଏଇଭଳି ଭାବରେ କହିଲେ ଭଗବାନ। ଆଉ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି, ପରିଶାନ୍ତିତା। ପରିଶାନ୍ତିତା ଶବ୍ଦରେ ଖାଲି ଶାନ୍ତିତା କହିଲେ ବି ହେଇଥାନ୍ତା, ପରିଶାନ୍ତିତା କହିବାର ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ଭାବରେ ଶାନ୍ତି ସାନ୍ତ୍ୱନା ପ୍ରାପ୍ତ ହୋଇଗଲେ। ଯେଉଁଭଳି ଭାବରେ ପ୍ରଥମେ ବିବାହ ସମୟରେ ଯେତେବେଳେ ଭଗବାନ ଯେତେବେଳେ ତାଙ୍କର ଭାଇ ରୁକ୍ମିଙ୍କୁ ତାଙ୍କର ସବୁ ମୁଣ୍ଡନ କରିଦେଇଥିଲେ, ବିକଳାଙ୍ଗ କରିଦେଇଥିଲେ, ସେଥିପାଇଁ ସେ ବହୁତ ଇଏ ହେଉଥିଲେ, ବହୁତ କ'ଣ ବିକଳ ହୋଇଯାଉଥିଲେ, କ୍ରନ୍ଦନ କରୁଥିଲେ, ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। କିନ୍ତୁ ବଳଦେବ ଯେତେବେଳେ ଭଗବାନ ବଳଦେବ ତାଙ୍କୁ ସାନ୍ତ୍ୱନା ଦେଲେ, ସେତେବେଳେ ତାଙ୍କର ଶୋକ ଚାଲିଗଲା। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନ କହୁଛନ୍ତି, ପ୍ରଭୁ ମୋର ଶୋକ ଦୂର କରିବା ପାଇଁ ମୁଁ ଆଉ କାହାକୁ ଦେଖୁନାହିଁ। କ'ଣ ସେ ଶୋକ ମୁଚ୍ଛସଣ ଇନ୍ଦ୍ରିୟାଣ ଅଭାବ ଭୂମ ଅଶପତ୍ନ ରୁଦ୍ଧା ରାଜ୍ୟ ସୁରାଣମ ଅଭିଜାଧିପତ୍ୟମ। ଅର୍ଜୁନ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି, ପ୍ରଭୁ ମୋତେ କ'ଣ ଶିଷ୍ୟତ୍ୱ ଗ୍ରହଣ ଶିଷ୍ୟ ରୂପରେ ଗ୍ରହଣ କରନ୍ତୁ, ଭଗବାନ କହୁଛନ୍ତି ତୁମେ ମୋର ସଖା, ତୁମେ କ'ଣ ମୋର ଶିଷ୍ୟ ହେବ, ତୁମେ ଜଣେ ଆଉ ଜଣଙ୍କ ପାଖରୁ ଶିଷ୍ୟତ୍ୱ ଗ୍ରହଣ କର। ତେଣୁ ଏହି ଶ୍ଳୋକଟି କହିଲେ ଅର୍ଜୁନ, ପ୍ରତି ଶ୍ଳୋକ କାହିଁକି କହିବାର ଉଦ୍ଦେଶ୍ୟ ଆଚାର୍ଯ୍ୟମାନେ କହିଛନ୍ତି, କାହିଁକି ସେ ଶ୍ଳୋକଟି କୁହାଗଲା। ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି ଅର୍ଜୁନ ଭଗବାନ ଯଦି କାଳେ ଏଇଟା ଭାବିବେ, ସେଥିପାଇଁ ଅର୍ଜୁନ ଏ କଥାଟି କହିଲେ, ପ୍ରଭୁ ମୁଁ କାହାକୁ ଦେଖିପାରୁ ନାହିଁ, ମୋର ଏ ଯେଉଁ ଶୋକର ସାଗର ରହିଛି, ଏ ଶୋକର ସାଗରକୁ ଶୁଖେଇବା ପାଇଁ ଆଉ କେହି ନାହାନ୍ତି ଆପଣଙ୍କୁ ଛଡ଼ା। ମୁଁ ଏମିତିକି ଦେବତାମାନଙ୍କ ରାଜ୍ୟ ପ୍ରାପ୍ତ ହେଲେ ମଧ୍ୟ ମୋର ଶୋକ ଦୂର ହେବ ନାହିଁ, ଆପଣ ହିଁ ଏ ଶୋକକୁ ଦୂର କରିପାରିବେ। ପ୍ରକୃତରେ ଭଗବାନ ଯେତେବେଳେ ଭଗବତ ଗୀତାର ଜ୍ଞାନ ଦେଲେ, ତାଙ୍କର ସବୁ ମୋହ ଦୂର ହୋଇଗଲା, ମୋ ସହିତ ଶୋକ ମଧ୍ୟ ଦୂର ହୋଇଗଲା। କିନ୍ତୁ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା ନାହିଁ, ଏ ଶୋକଟି ଦୂର ହେଲା ଯେତେବେଳେ ଭୀଷ୍ମଦେବ ସବୁ ତାଙ୍କୁ ଦେଲେ ଜ୍ଞାନ ଦେଲେ। ପରିଶାନ୍ତିତା, ପରିଶାନ୍ତିତା ଶବ୍ଦର ଅର୍ଥ ଏଇଟା ବୁଝିବାକୁ ପଡ଼ିବ। ପରିଶବ୍ଦଟେ ଏଇଟା ହେଉଛି ଗୋଟେ ଉପସର୍ଗ, ଏଇଟାରେ ମାନେ ପୂର୍ଣ୍ଣ ଭାବରେ ଶାନ୍ତି ସାନ୍ତ୍ୱନା ପ୍ରାପ୍ତ ହୋଇଗଲେ, ଆଉ କୌଣସି ତାଙ୍କର ଭଗବାନ ପ୍ରତି କୌଣସି ରୋଷ ରହିଲା ନାହିଁ ବା ଅଲଗା ପ୍ରକାର ଭାବ ଆସିଲା ନାହିଁ, ପୂର୍ଣ୍ଣ ଭାବରେ ସାନ୍ତ୍ୱନା ପ୍ରାପ୍ତ ହୋଇଗଲେ, ପରିଶାନ୍ତିତା। ଏଇଭଳି ଭାବରେ ଜ୍ଞାନ୍ତା ତତ୍ପରିହାସୋକ୍ତି, ବର୍ତ୍ତମାନ ଜାଣିଲେ ଏଇଟା ପରିହାସରେ କହିଥିଲେ ବୋଲି, ତା ପୂର୍ବରୁ ଜାଣିପାରୁନଥିଲେ। ଭଗବାନ ସେ ଭଗବାନ କ'ଣ କହୁଛନ୍ତି କ'ଣ ନାହିଁ ସମସ୍ତେ ବୁଝିପାରିବେ ନାହିଁ, ଏମିତି ବିଦ୍ୱାନ ବ୍ୟକ୍ତିମାନେ ବୁଝିପାରନ୍ତି ନା, ସାଧାରଣ ବ୍ୟକ୍ତିମାନଙ୍କ କଥା କ'ଣ କହିବା। ଭଗବାନ ସେ କ'ଣ କହିବା, ତାଙ୍କର ଜ୍ଞାନ ଅଗାଧ ଜ୍ଞାନ ରହିଛି, କେହି ପଶିପାରିବେ ନାହିଁ ସେ ଜ୍ଞାନ ଭିତରେ। ଭଗବାନ ଯେତେ ଜ୍ଞାନ ରହିଛନ୍ତି, ଯାହାକୁ ଯେତିକି ପ୍ରକାର ଜ୍ଞାନ ଦେଉଛନ୍ତି ସେ ସେତିକି ଜ୍ଞାନ ପ୍ରାପ୍ତ ହେଉଛି ଭଗବାନ। ମତ ସ୍ମୃତିର ଜ୍ଞାନମ ଅପହନମ ଚ, ଭଗବତ ଗୀତା 15:15 କହିଲେ ଭଗବାନ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ଯାହାକୁ ଯେତିକି ଜ୍ଞାନ ଦେଇଛନ୍ତି ସେ ସେତିକି ଜ୍ଞାନରେ ସେ ଭାବୁଛି ମୁଁ ବହୁତ କିଛି ଜାଣିଲି, ଭଗବାନ ମୁଁ ହେଇଗଲି। ପ୍ରଭୁପାଦ ମହାରାଜ ଏଇଟା ଗୋଟେ ରହି କହିଛନ୍ତି, ଏଇଟା ହେଉଛି ଡକ୍ଟର ଫ୍ରକ୍ସ ଫିଲୋସଫି। ମଣ୍ଡୁକ କୂପ ମଣ୍ଡୁକ, ସେ ଖାଲି କୂପ ବିଷୟରେ ଜାଣିଛି, ଏତିକି ଏତିକି ଚଉଡ଼ା ବା ଏତିକି ପ୍ରସ୍ଥ ବା ଏତିକି ଦୈର୍ଘ୍ୟ କୂଅ। ସାଗରର କ'ଣ ସେ ଭାବିବ, ସାଗର ଜାଣିପାରିବନି, କହିବ ପେଟ ଫୁଲେଇବ ଏତିକି ପେଟ ଫାଟିଯିବ। ଇଏ ପ୍ରଭୁପାଦ ମହାରାଜ ଏଇଟା କହୁଛନ୍ତି, ଡକ୍ଟର ଫ୍ରକ୍ସ ଫିଲୋସଫି। ଏଇଟା ସାଧାରଣ ଲୋକମାନେ ବୁଝିପାରିବେନି, ଭକ୍ତି ଛଡ଼ା ଅନ୍ୟମାନେ ଭଗବାନ ବୁଝିପାରିବେ ନାହିଁ। ଯେତେ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ, ଯେତେ ଯାହା ହଉନା କାହିଁକି, ଯେତେ ଯୋଗୀ ହୁଅନ୍ତୁ, ଯେତେ ଯାହା କରନ୍ତୁ, କିନ୍ତୁ ଭକ୍ତ ନୁହଁ ମାନେ ସେ ଭଗବାନ ବୁଝିପାରିବେ ନାହିଁ ପୂର୍ଣ୍ଣ ଭାବରେ। ତେଣୁ ଆଜି ଏଇ ଯେଉଁ ଭଗବାନ ଯେଉଁ କହିଲେ ପରିଶାନ୍ତିତା, ଭଗବାନ କଥାରେ ସେ ପୂର୍ଣ୍ଣ ଭାବରେ ସାନ୍ତ୍ୱନା ପ୍ରାପ୍ତ ହେଇଗଲେ, ପରିଶାନ୍ତିତା। ତେଣୁ ବର୍ତ୍ତମାନ ସେ ଜାଣିଲେ ଜ୍ଞାନ୍ତୁଆ, ଭଗବାନ ଜାଣିଲେ ତା ପୂର୍ବରୁ ଜାଣିପାରିନଥିଲେ। ତେଣୁ ଜ୍ଞାନ୍ତୁଆ ତତ୍ ପରିହାସ ଉକ୍ତି, ଯେଉଁ କଥା କହିଥିଲେ ଭଗବାନ, ଇଏ ହେଉଛି ତାଙ୍କର ପରିହାସ ଉକ୍ତି। ପରିହାସ ଉକ୍ତି ଏଇଟା ସିରିୟସ୍ କଥା ନୁହଁ, ସିରିୟସ୍ କଥା ପରିହାସ କଥା ଭିତରେ ତଫାତ୍ ରହିଛି। ପରିହାସ କଥା ମିଥ୍ୟା ବି କୁହାଯାଇପାରେ, ଭଗବାନ ଯେମିତି ମା ଯଶୋଦାଙ୍କ ସହିତ ଲୀଳା କରୁଥିଲେ, ମୟା ମେରି ମୈ ନହି ମାଖନ ଖାୟୋ, ମୟା ମୋରି ମେ ନହି ମାଖନ ଖାୟୋ। ଭଗବାନ ମାଙ୍କ ସହିତ ଭଗବାନ ଖେଳୁଛନ୍ତି, କିନ୍ତୁ ତା ଦେହରେ ମଧ୍ୟ ସତ୍ୟ ରହିଛି ଭଗବାନ କଥା, ତା ଦେହରେ ମଧ୍ୟ ଏଇଠି ମଧ୍ୟ ସତ୍ୟତା ରହିଛି। ରୁକ୍ମିଣୀ ପ୍ରତିପାଦିତ କରିବେ, ଭଗବାନ ଯାହା କହିଲେ ସତ୍ୟ, ପରିହାସରେ ମଧ୍ୟ ଏତେ ମିଥ୍ୟା ନୁହଁ, ଏ ସତ୍ୟ। ରୁକ୍ମିଣୀ ଦେବୀ ସେଇଟାକୁ ସ୍ଥାପନ କରିବେ, ମହାପ୍ରଭୁଙ୍କ ଲୀଳାରେ ଆମେ ଶୁଣୁଛେ ମହାପ୍ରଭୁ ଏଇଭଳି ଭାବରେ ତାଙ୍କର ଯେଉଁମାନେ ରହିଛନ୍ତି, ଯେଉଁମାନେ ସିନିୟର ଷ୍ଟୁଡେଣ୍ଟ ସବୁ ଥିଲେ, ତାଙ୍କ ପଢ଼ିଲା ବେଳେ ଟୋଲ୍ରେ ଗଙ୍ଗା ଦାସଙ୍କ ଟୋଲ୍ରେ ପାଠ ପଢ଼ୁଥିଲେ ଭଗବାନ, ସେହି ସମୟରେ ତାଙ୍କର ଯେଉଁମାନେ ସିନିୟର ଷ୍ଟୁଡେଣ୍ଟ ଥିଲେ ତାଙ୍କ ସହିତ ସେ ଫାଙ୍କି କରନ୍ତି, ଗୋଟାଏ ଯୁକ୍ତିକୁ ସ୍ଥାପନ କରିବେ ପୁଣି କାଟିବେ, ପୁଣି ସ୍ଥାପନ କରିବେ ପୁଣି କାଟିବେ, ଏଇଭଳି ଭାବରେ ଅନେକ ରହିଛି ଯୁକ୍ତି କହିଲେ ଅନେକ କଥା ରହିଛି। ତେଣୁ ରୁକ୍ମିଣୀ ଦେବୀ ବୁଝିଲେ ଏଇଟା ପରିହାସ ଉକ୍ତି, ଏଇଟା ପ୍ରକୃତ ନୁହଁ, ଏ ମିଥ୍ୟା କଥା ରହିଛି, କିନ୍ତୁ ଏଇଟାକୁ ମଧ୍ୟ ସେ ସତ୍ୟରେ ପରିଣତ କରିଦେବେ, ଆପରେ ବର୍ଣ୍ଣନା କରାଯିବ। ରୁକ୍ମିଣୀ ଦେବୀ ସେଇଟାକୁ ସତ୍ୟରେ ପରିଣତ କରିବେ, ଭଗବାନ ଯାହା କହୁଛନ୍ତି ଭଗବାନ କଥା। ଭଗବାନ କହିଲେ ମେ ନାହିଁ ମାଖନ ଖାଏ, ମୁଁ ମାଖନ ଖାଇ ନାହିଁ, କିନ୍ତୁ ତାପରେ କହିଲେ ମେ ନାହିଁ ମାଖନ ଖାଏ, ମୁଁ ହିଁ ମାଖନ ଖାଇଛି। ଏଇଭଳି ଭଗବାନଙ୍କ ଲୀଳା, ଏ ଲୀଳା ହେଉଛି ସବୁଠୁ ଶ୍ରେଷ୍ଠ ଲୀଳା ଭଗବାନଙ୍କର, ଦାମୋଦର ଲୀଳା ଏଇଟା ରହିଛି। ଭଗବାନ ବାନ୍ଧିଲେ, ଭଗବାନ ମା ବାନ୍ଧିଲେ, ତେଣୁ ଭକ୍ତମାନେ ଭଗବାନ ଏଇଭଳି ବନ୍ଦୀ ହେବାର ଏଇଟାକୁ ପୂଜା କରୁଛନ୍ତି, ପ୍ରତି ମା କ'ଣ ମାସ ସାରା ପୂଜା କରିବେ, ମାସ ସାରା, ଆଉ 5 ଦିନ ରହିଲା, ଆଜି ପଞ୍ଚକ ଆରମ୍ଭ ହେଲା, ଭୀଷ୍ମ ପଞ୍ଚକ। ଆଉ ବହୁତ ଭୀଷ୍ମଦେବ ଏଇଟାକୁ କରିଥିଲେ, ପାଳନ କରିଥିଲେ ଭୀଷ୍ମ ପଞ୍ଚକ, ତେଣୁ ବୈଷ୍ଣବମାନେ ମଧ୍ୟ ଏଇଟା ଭୀଷ୍ମ ପଞ୍ଚକ କରନ୍ତି। ଏଭଳି ଭାବରେ ଯେଉଁ ଖାଦ୍ୟ ଖାଇବେ ମାଟିରେ ରଖିକି ଖାଦ୍ୟ ଗ୍ରହଣ କରିବେ, ମୁଁ ଯେମିତି ଗାଈ ଖାଉଛନ୍ତି ଖାଦ୍ୟ ସେଇଭଳି ଭାବରେ ଖାଇବେ, ଏଇଭଳିଆ ଭୀଷ୍ମ ପଞ୍ଚକ ରହିଛି। ବହୁତ କଠିନ ତପସ୍ୟା କରିଥିଲେ ଭୀଷ୍ମଦେବ, ତେଣୁ ସେ ଜଣେ ମହାଜନ, କିନ୍ତୁ ଆମର ବୈଷ୍ଣବ ଧାରାରେ ଏଇଟା ନାହିଁ, ଆମର ଏଇଠି କୁହାଯାଏ ନା, କିଏ କେତେ ଜଣ କରିପାରନ୍ତି, ଇଏ ରହିଛି ତପସ୍ୟା ଅନଲିମିଟେଡ଼ ରହିଛି, ଅନେକ ପ୍ରକାର ତପସ୍ୟା ରହିଛି, ଯିଏ ଯେତେ କଠିନ ତପସ୍ୟା କରିବ ସେ ସେତେ ସେଇଭଳିଆ ଫଳ ପ୍ରାପ୍ତ ହେବ, କିନ୍ତୁ ଆମର ଏଇଟା ଜାଣିନାହୁଁ, ଏସବୁ ଜିନିଷ ଆମକୁ ଆମର ଗୁରୁ ଶିକ୍ଷା ଦେଇନାହାନ୍ତି ବା ଏସବୁ ରହିଛି ଆମର ଇଏ ନାହିଁ, ସେଥିପାଇଁ ଆମେ ଏଇଟାକୁ କରୁନାହୁଁ ଭୀଷ୍ମ ପଞ୍ଚକ। କିନ୍ତୁ ଭୀଷ୍ମଦେବ କରିଥିଲେ ଏ 5 ଦିନ ଏଇଭଳି ଭାବରେ ତୀବ୍ର ତପସ୍ୟା କରିଥିଲେ, କାର୍ତ୍ତିକ ମାସ ହେଉଛି ଧାର୍ମିକ ଧର୍ମ ମାସ। ଓଡ଼ିଶାରେ ଲୋକମାନେ ବର୍ଷ ସାରା ଖାଉଥିବେ ଆମିଷ, କିନ୍ତୁ କାର୍ତ୍ତିକ ମାସରେ ଛାଡ଼ିଦେବେ, ଆମିଷ ଛାଡ଼ିଦେବେ। ଏବଂ ବିଶେଷ ଭାବରେ ପାଞ୍ଚ ଦିନ ଯେଉଁ ରହିଛି, ଏଇଟା ବିଶେଷ ବିଶେଷ ଧର୍ମର ଦିବସ, ଧର୍ମର ଏ ପାଞ୍ଚ ଦିନ ବହୁତ ପ୍ରକାର ଧର୍ମ କାର୍ଯ୍ୟ କରିବେ। ସବୁଦିନ ଆସି ମନ୍ଦିରକୁ ଦର୍ଶନ କରିବେ। ଆମର ଭୁବନେଶ୍ୱରରେ ଆମେ ଯେଉଁଠି ରହୁଥିଲୁ ସେଠି ଗୋଟେ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର। ଏ କାର୍ତ୍ତିକ ମାସରେ ସକାଳୁ ସକାଳୁ ସେଠି ମଙ୍ଗଳାରତୀ ହୁଏ, ଅନ୍ୟ ମାସରେ ସେଠି ମଙ୍ଗଳାରତୀ ହୁଏ ନାହିଁ, ମଙ୍ଗଳାରତୀ ହୁଏ। କିନ୍ତୁ ଆମର ନିତ୍ୟ ନିତ୍ୟ ଭାଗବତ ସେ ଭୟା ପ୍ରତିଦିନ 4:30। ତେଣୁ ଏଭଳି ଭାବରେ ଯେଉଁ ରହିଛି, ଭଗବାନ ପାଇଁ କିଏ ଏତେ ତପସ୍ୟା କରିବ? ଭଗବାନ ପ୍ରାପ୍ତ ହେବା ପାଇଁ ଭକ୍ତ ହିଁ କରିବ। ଭଗବାନ ପ୍ରାପ୍ତ ହେବା ଯେଉଁ ତପସ୍ୟା କରୁଛନ୍ତି, ତପସ୍ୟାରେ ସେ କଷ୍ଟପ୍ରାପ୍ତ ହେଉନାହାନ୍ତି, ଏ ତପସ୍ୟାରେ ଜଣେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ ସେ କଥା କହୁଛନ୍ତି, ଜଣେ ଭଗବାନଙ୍କ ଅବତାର ସିଏ, ତାଙ୍କର 100 ପୁତ୍ରଙ୍କୁ ସେ କଥା କହିଛନ୍ତି, ତପ ଦିବ୍ୟଙ୍ଗ ପୁତ୍ର କାଯେନ ସତ୍ୟମ ଶୁଦ୍ଧେତ୍ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ୍। ଏ ମନୁଷ୍ୟ ଜନ୍ମ ଏ ପଶୁ ଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ନାୟଂ ଦେହୋ ଦେହ ଭାଜାଂ ଲୋକେ କଷ୍ଟାନ୍ କାମାନ ଅର୍ହତେ ବିଡ଼ୁଭୁଜାଙ୍ଗେ। ଅନ୍ୟମାନେ ସମସ୍ତେ କହିବେ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି କଷ୍ଟ କାମ କରିବା ପାଇଁ, କଠିନ ପରିଶ୍ରମ ବିନା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କହିବେ, ସମସ୍ତେ କହିବେ। କିନ୍ତୁ ଭଗବାନ ବା ତତ୍ତ୍ୱବିତ୍ମାନେ ସେ କଥା କହିବେ ନାହିଁ। ଭଗବାନ କହିଲେ ଏ ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ କଷ୍ଟ କାମ କରିବା ପାଇଁ। ବିଡ଼ୁଭୁଜା ଯେଉଁ ବିଷ୍ଠା ଭୋଜି ସୁକର ଯେଉଁଭଳି ଭାବରେ କାର୍ଯ୍ୟ ସକାଳୁ ଉଠି ରାତି ପର୍ଯ୍ୟନ୍ତ, ୱେୟାର ଇଜ୍ ଷ୍ଟୁଲ, କେଉଁଠି ଷ୍ଟୁଲ ଅଛି, କେଉଁଠି ଚାଲୁଛି, ରାତି ସାରା ଦିନ ସାରା ପରିଶ୍ରମ କରୁଛି, ସେଭଳି ପରିଶ୍ରମ କରିବା ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ନୁହଁ। ତେଣୁ ଏ ନେଗେଟିଭଲି କହିଲେ, ତେଣୁ ତାଙ୍କର ପୁତ୍ରମାନେ ଯାହା ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ, ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ, ସେମାନେ ଚିନ୍ତା କରୁଛନ୍ତି ପିତା ଶ୍ରୀ କ'ଣ ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ, ନା ତପୋ ଦିବ୍ୟଙ୍ଗ, ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ମନୁଷ୍ୟ ଜନ୍ମ, ନା କ'ଣ ପାଇଁ? ତପ କହିଲେ କ'ଣ ହେବ ନା ଯସ୍ମାତ୍ କ'ଣ କ'ଣ ତପ ଦିବ୍ୟଙ୍ଗ କ'ଣ ଶୁଦ୍ଧି, ହୃଦୟ ଶୁଦ୍ଧି ହେବ, ତପସ୍ୟା କଲେ ଆମ ହୃଦୟ ଶୁଦ୍ଧି ହେବ। ହୃଦୟରେ ସବୁ ପ୍ରକାର ମହିଳା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାସ ସବୁ ଭିତରେ ତା ଭିତରେ ରହିଛି। ତପ ଦିଗମ ପୁତ୍ର କାଯ୍ୟ ସତ୍ୟମ ଶୁଦ୍ଧି, ଆମ ହୃଦୟ ଏହିଭଳି ଭାବରେ ଶୁଦ୍ଧି ହେବ। ଶୁଦ୍ଧି ହେଲେ କ'ଣ ହେବ ନା ଯସ୍ମାତ୍ ବ୍ରହ୍ମ ସୌଖମ ତୁ ଅନନ୍ତମ୍, ଅନନ୍ତ ସୁଖ ପ୍ରାପ୍ତ ହେବା। କେହି ଚାହୁଁନାହାନ୍ତି ଦୁଃଖ ପ୍ରାପ୍ତ ହେବା ପାଇଁ, ସମସ୍ତେ ଚାହୁଁଛନ୍ତି ସୁଖ ପ୍ରାପ୍ତ ହେବା ପାଇଁ। ବିଦୁର ଏ ପ୍ରଶ୍ନଟି କରିଥିଲେ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, କିନ୍ତୁ କେହି ସୁଖ ପ୍ରାପ୍ତ ହୋଇପାରୁନାହାନ୍ତି, ଦୁଃଖରୁ ନିବୃତ୍ତି ହୋଇପାରୁନାହାନ୍ତି, ବରଂ ଅଧିକରୁ ଅଧିକ ଦୁଃଖ ସେମାନେ ପ୍ରାପ୍ତ ହେଉଛନ୍ତି, କାରଣ ସୁଖ ପ୍ରାପ୍ତ ହେବାର ଉପାୟ ସେମାନେ ଜାଣିନାହାନ୍ତି। ତେଣୁ ଇଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୋଇଛି ତପସ୍ୟା କରିବା ପାଇଁ। ଭୀଷ୍ମଦେବ ସେଥିପାଇଁ ତପସ୍ୟା କରିଥିଲେ, ଭୀଷ୍ମ ପଞ୍ଚକ ଏ ପାଞ୍ଚ ଦିନ। ତେଣୁ ପୂର୍ଣ୍ଣମୀ କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବା କେତେ ଲୋକ ଆସି ପହଞ୍ଚିଯିବେ। ଆମର ସବୁ ବର୍ଷ ଭାଗବତ ସପ୍ତାହ ହେଉଥିଲା, କିନ୍ତୁ ଏ ବର୍ଷ କାହିଁକି ହେଲାନି ମୁଁ ଅବଶ୍ୟ ଜାଣିନାହିଁ, କିନ୍ତୁ ଯାହା ବି ହେଉ ଆମେ ତ ସବୁଦିନ ଭାଗବତ କରୁଛୁ, ସପ୍ତାହ କ'ଣ ଦୈନିକ କ'ଣ ସପ୍ତାହ କ'ଣ ଦୈନିକ କ'ଣ ଜହ୍ନ ଦିନ ଦିନ ହେଇକି 7 ଦିନ ହେଉଛି, ଆମେ ସବୁଦିନ କରୁଛୁ ଭାଗବତ କଥା, ସପ୍ତାହ ହେଉଥିଲା ସ୍ପେଶାଲ, କେତେଜଣଙ୍କର ଅନୁରୋଧରେ କରାଯାଉଥିଲା, କେତେ ବର୍ଷ ହେଲା ଆମେ କରିଥିଲୁ, ମୁଁ କରିଥିଲି ମୋର ମନେ ପଡ଼ୁଛି। ମୁଁ ଭାବୁଥିଲି ଏ ବର୍ଷ ମଧ୍ୟ ହେବ, କିନ୍ତୁ ଯେହେତୁ କୁହାଗଲା ନାହିଁ ମୋତେ, ମୁଁ ଆଉ ଏବେ ଚିନ୍ତା କରିନଥିଲି। କିନ୍ତୁ ଯାହା ହେଉ ଆମେ ତ ସବୁବେଳେ ଭାଗବତ କହୁଛେ, ଭାଗବତ ସପ୍ତାହ କ'ଣ ନିତ୍ୟ ଭାଗବତ ସେବେ, ଆମର ପ୍ରତିଦିନ ଭାଗବତ ହେଉଛି। କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ହୋଇଗଲେ ହଜାର ହଜାର ଲୋକ ଆସି ପହଞ୍ଚିଯିବେ ସକାଳୁ ସକାଳୁ, ଭଗବାନଙ୍କୁ ଆରାଧନା କରିବେ, ଅନ୍ତତପକ୍ଷେ ଗୋଟେ ଦିନ ହଉ ଭଗବାନ ଭଜନ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଯା ହଉ ଆମର ସବୁଦିନ ଭାଗବତ ହେଉଛି, ଭାଗବତ ସପ୍ତାହ ହଉ ବା କ'ଣ ଦୈନିକ ହଉ, ଦୈନିକ ଭାଗବତ ସପ୍ତାହଟି କ'ଣ ଅଛି, ସବୁଦିନ ଭାଗବତ ହେଉଛି। ତେଣୁ ଯାହା ବି ହଉ ସେଇଦିନ ଆସିବେ ଲୋକମାନେ ଧର୍ମ କାର୍ଯ୍ୟ କରିବେ। ଆ କା ମା ଭାଇ ଓଡ଼ିଶାରେ ଆମର ଥିଲା, ଏଇଟା ଆମର ଓଡ଼ିଶା ଯେଉଁ ବାଣିଜ୍ୟ କରୁଥିଲେ, ଯାଇକିରି ବାଲି ସୁମାତ୍ରା ଇତ୍ୟାଦି ଆମେ ସବୁ ଯାଇଥିଲୁ ସେଠିକି, ସେଠି ସବୁ ଓଡ଼ିଶାର ସବୁ ନିଦର୍ଶନ ରହିଛି, ବାଲି ସୁମାତ୍ରା ଏଠି ସବୁ ଓଡ଼ିଶାର କ'ଣ ପିଲାମାନେ ସବୁ ଯାଉଥିଲେ ବାଣିଜ୍ୟ କରି, ବଣିକମାନେ ଯେଉଁ ଯାଉଥିଲେ, ତେଣୁ ଆମେ ଡଙ୍ଗା ବସାଉଥିଲେ, ଡଙ୍ଗା ବସାଟା ରହିଛି, ଆକାମା ଆର୍ତ୍ତିକ ଆଷାଢ଼ କାର୍ତ୍ତିକ ମାର୍ଗଶୀର ବୈଶାଖ ଏ ହେଉଛି 4 ମାସ ଶ୍ରେଷ୍ଠ ମାସ, ତେଣୁ ସେଇଥିରେ ମୁଁ ଫେରି ଆସିବି। ଏଇଭଳି ଭାବରେ ସବୁ କ'ଣ ତ ରହିଛି, ତାର କଥା ସବୁ ରହିଛି, ଆମେ ପିଲାଦିନେ ସବୁ ଇଏ କରୁଥିଲୁ, ଡଙ୍ଗା ଭସାଉଥିଲୁ, ବର୍ତ୍ତମାନ ମଧ୍ୟ ଡଙ୍ଗା ଭସା ଚାଲିଛି ଓଡ଼ିଶାରେ, ଏଇସବୁ ରହିଛି। ଆପଣଙ୍କୁ ହେଲେ ବାଲି ସୁମାତ୍ରା ଇତ୍ୟାଦି ସେଠି ସବୁ ରହିଛି, ଓଡ଼ିଶାର ଦର୍ଶନ ନିଦର୍ଶନ ରହିଛି। ସବୁ ଯାଉଥିଲେ ଏଭଳି ଭାବରେ ବାଣିଜ୍ୟ କରୁଥିଲେ, ଧନପ୍ରାପ୍ତ ହେଇକି ଆସୁଥିଲେ, କିନ୍ତୁ ଭଗବାନ କଥା ପ୍ରଚାର କରିବା ପାଇଁ ଯାଉନଥିଲେ। ଏ ଇଏ କ'ଣ ଓଡ଼ିଶାର ବୈଶିଷ୍ଟ୍ୟ କ'ଣ, ଏ ଧନ ଏଇ ଭୌତିକ ଧନପ୍ରାପ୍ତ ହେବା ପାଇଁ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ଆମର ଓଡ଼ିଶାର ହଉ ବା ପ୍ରଭୁପାଦ ମହାରାଜ ଗଲେ ଭଗବାନ କଥା କହିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ଇଏ ପ୍ରକୃତ ଧନ ପ୍ରଦାନ କଲେ, ଭାଗବତ ଧନ ପ୍ରଦାନ କଲେ। ସିଏ ଭୌତିକ ଧନକୁ ଆମେ ପ୍ରଦାନ କରୁଥିଲୁ, ବ୍ୟବସାୟ କରୁଥିଲୁ, ଆମେ କି ଧନୀ ହେଉଥିଲୁ, କିନ୍ତୁ ଇଏ ଧନ ହେଉଛି ପ୍ରକୃତ ଧନ। ଭଗବାନଙ୍କ ବିଷୟରେ ଭଜନ କରିବା ହେଉଛି ଶ୍ରେଷ୍ଠ ଧନ। ଏଇ ଧନ ଆମ ସାଙ୍ଗରେ ଯିବ, ଏଇ ଯେଉଁ ଭୌତିକ ଧନ ଆମ ସାଙ୍ଗରେ ଯିବ ନାହିଁ। ତେଣୁ ଏ କାର୍ତ୍ତିକ ମାସରେ ଆମ ଓଡ଼ିଶାରେ ଏସବୁ ବହୁତ ବହୁତ ଲୀଳା ସବୁ ରହିଛି, ତଥାପି ଆମ ଓଡ଼ିଶାରେ ସାରା କାର୍ତ୍ତିକ ପୂର୍ଣ୍ଣିମାରେ ବହୁତ ଭିଡ଼ ହେବ ରହିଛି, ତଥାପି କିଛି ନହେଲେ ମଧ୍ୟ ବେଟର ଲେଟ୍ ଦେନ୍ ନେଭର, ବା କିଛି ହଉ କିଛି ନଥିବା ଅପେକ୍ଷା କିଛି ହେବାଟା ଭଲ। ଭଗବାନ ଭଜନ କରୁନାହାନ୍ତି, ଗୋଟିଏ ଦିନ ହଉ ଭଜନ କରନ୍ତୁ କାର୍ତ୍ତିକ ପୂର୍ଣ୍ଣିମାରେ। ତେଣୁ ଏସବୁ କଥା ରହିଛି, ତେଣୁ ଏଇଠୁ କଥା କାହିଁକି ଆସିଲା ନା, ଏଇଭଳି ଭାବରେ ଭଗବାନ ସେ ଭଗବାନଙ୍କ ଉକ୍ତି ବର୍ତ୍ତମାନ ଯଦି ଜାଣିଗଲେ ପରିଶାନ୍ତତା, ପୂର୍ଣ୍ଣ ଭାବରେ ସେ ସାନ୍ତ୍ୱନା ପ୍ରାପ୍ତ ହୋଇଗଲେ, ତାପରେ ଜାଣିଲେ ଜ୍ଞାନ୍ତୁଆ ତତ୍ ପରିହାସ ଉକ୍ତି, ଯାହା ସବୁ କହିଥିଲେ ତତ୍ କହିଲେ, ଯାହା ସବୁ କହିଥିଲେ ଭଗବାନ ସେ ଭଗବାନଙ୍କ ଉକ୍ତି, ପରିହାସ ଉକ୍ତି ହେଲେ ମଧ୍ୟ ଏ ମିଥ୍ୟା ନୁହଁ, ଏ ମଧ୍ୟ ସତ୍ୟ। ଭଗବାନ ସେ ଭଗବାନଙ୍କର ତ ସତ୍ୟ କ'ଣ ମିଥ୍ୟା କ'ଣ, ଭଗବାନ କ'ଣ ମିଥ୍ୟା କହିବେ। ଯେଉଁ ମୁଁ ଯେଉଁ ଭାଗବତ ସେ ବର୍ଣ୍ଣନା କରେ, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ନାହଂ ଭକ୍ତିତବାନ ଅମ୍ବ, ମା କହିଲେ ତୁମେ ମାଟି ଖାଇଛ ନା, ନା ମୁଁ ଖାଇନାହିଁ, ନାହଂ ଭକ୍ତିତବାନ ଅମ୍ବ, ନା ସମସ୍ତେ କହୁଛନ୍ତି ସର୍ବେ ମିଥ୍ୟା ବିସଞ୍ଚିନ, ସମସ୍ତେ ମିଥ୍ୟା କହୁଛନ୍ତି, ନା ବଳଦେବ, ନା ବଳଦେବ ମଧ୍ୟ ମିଥ୍ୟା କହୁଛନ୍ତି, ନା ତୁ ସତ୍ୟ କହୁଛୁ, ନା ହଁ ଯଦି ସତ୍ୟ ଗିରଧରି ସମ୍ୟକ୍ ପଶ୍ଚିମେ ମୁଖମ, ଯଦି ତୁମେ ଭାବୁଛ ସେଇଟା ସତ୍ୟ ତାହେଲେ ମୋର ମୁଖ ଦେଖୁନ, ମୁଖ ଦେଖିଲେ ତ ଜାଣିପାରିବ ମୋ ମାଟି ନାହିଁ। ତେଣୁ ଭଗବାନ ମା ଭାବୁଥିଲେ ଭଗବାନ ବୋଧେ ମା କହିବେ ନାଇଁ ନା ଠିକ୍ ଅଛି ତୁ ଖାଇନୁ ବୋଧେ, କିନ୍ତୁ ମା କହିଲେ ଦେଖା ତୋ ମୁଖ ଦେଖା, ଭଗବାନ ଯେତେବେଳେ ପାଟି ମେଲା କରିଦେଲେ ସେତେବେଳେ ବିଶ୍ୱରୂପକୁ ଦେଖିଲେ, ମାଙ୍କର ମା ଦୁଇଥର ଏଇଟା ଦେଖିଲେ। ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମା ଯେତେବେଳେ ସ୍ତନ୍ୟପାନ କରାଉଥିଲେ କୃଷ୍ଣଙ୍କୁ, ସେତେବେଳେ ଏଇ ବର୍ଷକର ଲୀଳା ସେଇ ସମୟରେ ଦେଖିଥିଲେ, ମା ମୁଖରେ ଦେଖିଥିଲେ, ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖିଥିଲେ, ପୁଣି ଏତେ ଯେତେବେଳେ ମାଟି ପାଟି ଖୋଲିଦେଲେ ପୁଣି ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖିଲେ। ମେ ନେଇ ମା କ'ଣ ଏ କ'ଣ ମେ କ'ଣ କ'ଣ ନାହଂ ଭକ୍ତିବାନ ଅମ୍ବ, ମୁଁ ଖାଇନାହିଁ, ଭଗବାନ ସେ ଖାଇ, ତାର ଅର୍ଥରେ ଅନେକ କଥା ଆସିବ, ଭଗବାନ କଥା ଆସିବେ, ଭଗବାନଙ୍କ ସତ୍ୟ ମିଥ୍ୟା କିଛି ନାହିଁ, ଭଗବାନ ହେଉଛି ସତ୍ୟବାଦୀ। ତାଙ୍କ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ ସେଇଟା କୁହାଯାଇ, ସତ୍ୟଂ କ'ଣ ସତ୍ୟଂ ବିଧାତୁଂ ନିଜ ଭୃତ୍ୟଭାଷିତମ ବ୍ୟାପ୍ତି, ନା ଏଇଟା ନୁହଁ, ସତ୍ୟଂ କ'ଣ ସେ ଶ୍ଳୋକ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଭଗବାନ ହେଉଛନ୍ତି ସତ୍ୟ ପୂର୍ଣ୍ଣ ସତ୍ୟ, ଏଇଟାକୁ ଗର୍ଭସ୍ତୁତିରେ ଦେବତାମାନେ ସ୍ତୁତି କରିଛନ୍ତି। ସତ୍ୟଂ କ'ଣ ସେ ଶ୍ଳୋକ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟସ ଯୋନି ନିହିତଂ ସ ସତ୍ୟେ ସତ୍ୟସ ସତ୍ୟମୃତ ସତ୍ୟନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା, ଭଗବାନ ସତ୍ୟ ଅନ୍ତିମ ସତ୍ୟ। ଭଗବତ ଗୀତାରେ ଭଗବାନ କହିଲେ ମତ ପରତରଂ ନାନ୍ୟତ୍ କିଞ୍ଚିତ ସେ ଧନଞ୍ଜୟ, ଭଗବାନ ଠାରୁ ଆଉ ଉନ୍ନତତର ସତ୍ୟ କିଛି ନାହିଁ, ଭଗବାନ ହେଉଛନ୍ତି ସତ୍ୟ, ସତ୍ୟର ମୃତ୍ତି ସିଏ, ତାଙ୍କୁ ବୁଝିବା ଏତେ ସହଜ ନୁହଁ। ସେଇଭଳି ଭାବରେ ତତ୍ତ୍ୱ ଯେଉଁମାନେ ଜାଣନ୍ତି ସେମାନେ ବୁଝିପାରିବେ, ସାଧାରଣ ବ୍ୟକ୍ତିମାନେ ବୁଝିପାରିବେ ନାହିଁ। ତତ୍ତ୍ୱବିତ୍ମାନେ ସେଇଟାକୁ ଆଲୋଚନା କରିଛନ୍ତି ଭଗବାନ ସିଏ, ତେଣୁ ବର୍ତ୍ତମାନ ଜାଣିଲେ ପରିହାସ ଉକ୍ତି, ଭଗବାନ ପରିହାସରେ କହୁଥିଲେ, ପ୍ରକୃତରେ ତାଙ୍କୁ ତ୍ୟାଗ କରିବା ପାଇଁ କହୁନଥିଲେ ଚାହୁଁନଥିଲେ, କିନ୍ତୁ ତଥାପି ସେ ଯାହା କହିଛନ୍ତି କିଛି ମିଥ୍ୟା କହିନାହାନ୍ତି, ରୁକ୍ମିଣୀ ଦେବୀ ସେଇଟାକୁ ସ୍ଥାପନ କରିବେ, ରୁକ୍ମିଣୀ ଦେବୀ ଆପରେ ଆସିବ ରୁକ୍ମିଣୀ ଦେବୀଙ୍କର ଚାଲିବ ରୁକ୍ମିଣୀ ଦେବୀଙ୍କର ଜ୍ଞାନ ଆମେ ଶୁଣିବା ରୁକ୍ମିଣୀ ଦେବୀ ସବୁ ଜ୍ଞାନ ରହିଛି ତାଙ୍କ ପାଖରେ ତ ଜ୍ଞାନତା ତତ୍ ପରିହାସୋକ୍ତି ପ୍ରିୟ ତ୍ୟାଗ ଭୟଂ ଯହୁ ତେଣୁ ପ୍ରିୟ ପ୍ରିୟ ଭଗବାନ ହେଉଛନ୍ତି ତାଙ୍କ ପ୍ରିୟ ପ୍ରକୃତରେ ଭଗବାନ ହେଉଛନ୍ତି ଆମ ପ୍ରିୟ ଏ କଥାକୁ ଯେଉଁମାନେ ଜାଣିବେ ସେମାନେ ଶାନ୍ତିପ୍ରାପ୍ତ ହେବେ ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ କହିଛନ୍ତି ସୁହୃଦଂ ସର୍ବଭୂତାନାମ ଜ୍ଞାତ ମାଂ ଶାନ୍ତି ମୁଚ୍ଛତି ଆମେ ଭଗବାନ ଭୁଲିକିରି ଭାବୁଛେ ଏମାନେ ମୋର ପ୍ରିୟ ବୋଲି ହଁ ସ୍ତ୍ରୀ ପିଲା ଛୁଆ ସ୍ୱାମୀ ପେଚ ଏଇସବୁ ଭାବୁଛେ ଆମର ପ୍ରିୟ କିନ୍ତୁ ପ୍ରକୃତରେ ପ୍ରକୃତ ପ୍ରିୟ ହେଉଛନ୍ତି ଭଗବାନ ଭଗବାନଠାରୁ ଆଉ କିଏ ପ୍ରିୟ ଅଛନ୍ତି ଅଧିକା ଏଇଟାକୁ ଯିଏ ଜାଣିବ ସେ ପ୍ରକୃତରେ ଶାନ୍ତିପ୍ରାପ୍ତ ହେବ କିନ୍ତୁ ଏଇଟାକୁ ଲୋକମାନେ ଜାଣିପାରୁନାହାନ୍ତି ସେମିତି ସେଥିପାଇଁ ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି ଶ୍ରୀ ଶ୍ରୀ ସୀତାରାମ ଲୋକ ହନୁମାନଜୀଉ କି ଯାଏ ପ୍ରକୃତ ପ୍ରିୟ ହେଉଛନ୍ତି ସିଏ ସୁହୃଦଂ ସର୍ବଭୂତାନ ଖାଲି ପ୍ରିୟ ନୁହଁ ପ୍ରିୟରୁ ଆହୁରି ଉନ୍ନତତର ମୈତ୍ରୀ ସକ୍ଷମ ସହୃଦଂ ଏଇ ବିଭିନ୍ନ ସ୍ତର ରହିଛି ହୃଦୟର ସହିତ ଭଗବାନଙ୍କୁ ଭଲ ପାଆନ୍ତି ଆମର ପ୍ରିୟ ସିଏ କିନ୍ତୁ ଆମେ ତ ଭଗବାନ ଜାଣିନେ ଆଉ କ'ଣ ଜାଣିବା ପ୍ରିୟ ବୋଲି କିନ୍ତୁ ରୁକ୍ମିଣୀ ଦେବୀ ଜାଣିଛନ୍ତି ଭଗବାନ କଥା ଶୁଣିକିରି ଭଗବାନ ଭକ୍ତ ହେଇଛନ୍ତି ସିଏ ତେଣୁ ସେ ଜାଣୁଛନ୍ତି ଇଏ ମୋର ପ୍ରିୟ ଆଉ କେହି ପ୍ରିୟ ନୁହନ୍ତି ତେଣୁ ପ୍ରିୟ ଉକ୍ତି ତେଣୁ ପ୍ରିୟ ତ୍ୟାଗ ଯେଉଁ ସବୁ କଥା କହିଥିଲେ ତ୍ୟାଗ କଲା ଭଳିଆ କଥା କହିଥିଲେ ସେ ଭୟ ତାଙ୍କ ଚାଲିଗଲା ପ୍ରିୟ ତ୍ୟାଗ ଭୟଂ ଯହୁ ତ୍ୟାଗ କରିଦେଲେ ପ୍ରିୟ ତ୍ୟାଗ ଭୟ ଚାଲିଗଲା ଭୟଟା ପ୍ରକୃତରେ କାହିଁକି ଆସୁଛି ଏକାସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଭୟ ପ୍ରକୃତରେ ଆମର ଆସିବା କଥା ନୁହଁ ଭଗବାନ ହେଉଛନ୍ତି ଅଭୟଂ ସତ୍ୟ ସଂଶୁଧୀର ଭଗବାନଙ୍କ ଯେଉଁମାନେ ଭକ୍ତ ତାଙ୍କର କୌଣସି ପରିସ୍ଥିତିରେ ଭୟ ନଥାଏ କିନ୍ତୁ ଭୟ କାହିଁକି ଆସୁଛି ନା ଭୟଂ ଦ୍ୱିତୀୟା ବିନିବେଶ ତ ସାତ୍ ଯେତେବେଳେ ଆମେ ଭଗବାନ ଭୁଲି ଯାଉଛେ ସେତେବେଳେ ଭୟ ଆସୁଛି ତେଣୁ ଏ ବହୁତ କଥା ରହିଛି କିନ୍ତୁ ଆମର ଆଉ ସମୟ ନାହିଁ ତେଣୁ ଆମେ ଆମର ଯେଉଁ ସମୟ ଚାଲିଯିବାର ଭୟ ମଧ୍ୟ ଆମେ ତ୍ୟାଗ କରିବା ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଭଗବତା ଶବ୍ଦର ଅର୍ଥ ହେଉଛି ସର୍ବଶକ୍ତିମତା ସବୁ ଶକ୍ତି ରହିଛି ଭଗବାନ ପାଖରେ କ'ଣ ସେ ନ କରିପାରିବେ ଭଗବାନ ସେ ଭଗବତା ସର୍ବଶକ୍ତିମତା ଅତ ପରି କହିଲେ ସର୍ବତ ଭାବେନ ପରି ଶାନ୍ତୁତା ଯୋଉ କହିଲେ ସର୍ବତ ଭାବରେ ଶାନ୍ତୁତା ସତୀ ପୂର୍ଣ୍ଣ ସାନ୍ତ୍ୱନା ସେ ପ୍ରାପ୍ତ ହୋଇଗଲେ ଭଗବାନ ସେ ସର୍ବଶକ୍ତି ରହିଛି କ'ଣ ନ କରିପାରିବେ ଭଗବାନ ସେ ବୈଦର୍ଭୀ ନ ଚ ମୈଥିଳୀ ଏହି ସନାତନ ଗୋସ୍ୱାମୀ ମୁଁ କହିଦେଇଛି ମୈଥିଳୀ ସୀତା ଦେବୀଙ୍କୁ ତ୍ୟାଗ କରିଦେଇଥିଲେ ଭଗବାନ କିନ୍ତୁ ବୈଦର୍ଭୀ ଇଏ ତତ୍ ଜନ୍ମ ନିଏ ତତ୍ ସମ୍ଭବାତ୍ ବୈଦର୍ଭୀ ସେ ଜନ୍ମରେ ଏଇଟା ସମ୍ଭବ ହେବ ନାହିଁ ତାଙ୍କୁ ତ୍ୟାଗ କରିବେ ନାହିଁ ଶ୍ରୀ ରଘୁନାଥ ତ୍ୱେ ପ୍ରାୟ ଆର୍ଯ୍ୟ ଧର୍ମଦର୍ଶିତ୍ୟ ଭଗବାନ ରାମଚନ୍ଦ୍ର ରଘୁନାଥ ଯେଉଁ ଲୀଳା କରିଥିଲେ ଏଇଟା ଆର୍ଯ୍ୟ ଧର୍ମକୁ ସ୍ଥାପନ କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ହିସାବରେ ଅଧୁନାଚ ଭକ୍ତ ବାତ୍ସଲ୍ୟାଦି ସର୍ବସଦ୍ଗୁଣ ପ୍ରକଟନାଥ ଭଗବାନ କୃଷ୍ଣ ଯେତେବେଳେ ଲୀଳା କରୁଥିଲେ ସେ ଆଉ ଦେଖିଲେ ନାହିଁ କ'ଣ ଏ ଯେଉଁ ଭଗବାନ ଯେଉଁ ରାମଚନ୍ଦ୍ର ଯେଉଁ ମର୍ଯ୍ୟାଦା ଦେଖିଲେ ନାହିଁ ଭଗବାନ ଭଗବାନ ସେଠି ତାଙ୍କ ଲୀଳା ହେଉଛି ଭକ୍ତ ବାତ୍ସଲ୍ୟ ଭକ୍ତ ପାଇଁ ସେ ସବୁକିଛି କରିପାରିବେ ଭଗବାନ ଭକ୍ତ ଲାଗି କରୁଥିବେ ଅକାର୍ଯ୍ୟକରଣ ଯେଉଁଟା କରିବା କଥା ନୁହଁ ମଧ୍ୟ ଭଗବାନ କରିବେ ଭଗବାନ ସେ ଭକ୍ତ ବାତ୍ସଲ୍ୟ ଏଇଟା ପ୍ରକଟନ କରିଛନ୍ତି ଅଧୁନାଚ ଭକ୍ତ ବାତ୍ସଲ୍ୟ ଆଦି ସର୍ବସଦ୍ଗୁଣ ପ୍ରକଟନାଥ ସବୁ ସଦ୍ଗୁଣ ପ୍ରକାଶନ କରିଛନ୍ତି ଭଗବାନ ତାଦୃକ୍ୟତ୍ୱ ନ ସମ୍ଭବେ ତେଣୁ ଭଗବାନ ରାମଚନ୍ଦ୍ର ସେଇଟା କରିନଥିଲେ ଭଗବାନ କୃଷ୍ଣ ସେଇଟା କରିଛନ୍ତି କୃଷ୍ଣ ହେଉଛନ୍ତି ପୂର୍ଣ୍ଣ ପୁରୁଷ ସିଏ ତେଣୁ ଆମର ବର୍ତ୍ତମାନ ସେ ସମୟ ହୋଇଗଲା 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା ଭଜନ କରିକିରି ଆମେ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି।